भगवते वासुदेवाय ओम नमो भगवते वासुदेवाय श्रीमद्भागवतम दशम स्कंद 46 अध्याय 49 इंद्र का अब समझते बढ़िया इंग्लिश हिंदी सब 10, 46, 49 चार रुपये दे दो चार रुपये न तस्य कर्म वा लोके सदसन मिश्र जो निशु सदसन मिश्र जो निशु मिश्र जो निशु क्रीडार्थं सोपि साधुनां परित्राणाय कल्पते न चास्य कर्म बालोके सदसन मिश्र जो निशु क्रीडार्थं सोपि साधुनां परित्राणाय कल्पते न चास्य कर्म बालोके सदसन मिश्र जो निशु क्रीडार्थं सोपि साधुनां परित्राणाय कल्पते पढ़िवे ठीक अच्छे थैंक यू तेणु आम सर्वप्रथमें समस्त भक्त सज्जन बंधु मातृवृंद को आम भागवत कथा को स्वागत जनावु आम गत काली जो कथा विश्राम देते आम ये कथा चल नंदालय नंदग्राम ग्राम जो रही वृंदावन चलकोश वृंदावन राधे रही नंदग्राम नंदग्राम नंद जो आलय रही जो घर रही नंद जशोदा सामने उद्धव बसर कथा चलती उद्धव सन्देश तेणु उद्धव वर्तमान नंद महाराज को जो क्रंदन करोक कर शोक दूर से तरफ जी बुद्धि अच्छी बुद्धि सप्तम सीए सब विद्वान व्यक्ति सीए विद्वान व्यक्ति भगवान को जानवा भितर सब बुद्धि सप्तम भी कहुई अत्यंत बुद्धिमान सीए तेणु तांकर बुद्धि द्वारा से चेष्टा करसंती नंद महाराज का दुख को शोक को दूर करने तेणु जो नंद महाराज जो नंद कृष्ण होती जे भगवान से जानी पार ना जान जानी पार ना आम वर्णना कर चढ़ू करदे अवस्थी ऋषि जमी चढ़ू करदे सतसंग को सही भाव ये जो भगवान ऐश्वर्य भाव रही चढ़ू करदे तर माधुर्य भाव आसूँ ऐश्वर्य भाव आसूना तेणु पुणी तर माधुर्य भाव को शीतल करने जो रोदन रही जो शोक रही शोक को कमेपाई सी ऐश्वर्य भावटा दौरान सी समस्त खाली तुम पुत्र ता नुह से समस्त पुत्र समस्त पिता समस्त माता से सबकि एकाधारे सबकि आम शुणुले गत काली तेणु वर्तमान से कौन न चाष कर्म बा लोके गत श्लोक कहले न माता न पिता तस् न भार्या न सुता देह न आत्मीय न परश्चापी न देह जन्म एव आम वर्णना कले जोभली भाव जड़े जीव जन्म नौ मनुष्य आरंभ कर जिते जीव अच्छा माँ का गर्भ से आश्रय नौ पिता बीर्ज को आश्रय करें गर्भ से स्थान स्थापित होती एभली भगवान आसती ना भगवान का जन्म कर्म हो दिव्य तेणु से कथा गत श्लोक कही बर्तमान आउ टेक विस्तार कर न चाष कर्म बा लोके से जो आसती आम जो आसे आम बहुत प्रकार कर्म रही आम कर्म नक आम चली पार ना बहुत जगत हो भाव विष्णुपुराण वर्णना कर ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଅନନ୍ତ ଶକ୍ତି ରହିଛି, ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ବିଷ୍ଣୁ ଶକ୍ତି ପରାପ୍ରୋକ୍ତା, ଭଗବାନଙ୍କର ଶକ୍ତି ଗୋଟେ ହେଉଛି ପରାଶକ୍ତି ବା ଉନ୍ନତତର ଶକ୍ତି, ଆଉ ଗୋଟେ ହେଉଛି କ୍ଷେତ୍ରଜ୍ଞାଖ୍ୟା। ଆମେ ହେଉଛେ ଭଗବାନଙ୍କର କ୍ଷେତ୍ରଜ୍ଞାଖ୍ୟା ଶକ୍ତି, ବା ଆମେ ମଧ୍ୟ ଉନ୍ନତ ଶକ୍ତି ଭଗବାନଙ୍କର। ଏବଂ ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ଉଚ୍ୟତେ, ଭଗବାନଙ୍କର ଆଉ ଗୋଟେ ଶକ୍ତି ରହିଛି ଏବଂ ତୃତୀୟ ଶକ୍ତି ବୋଲି କୁହାଯାଏ, ସେଇଟା ହେଉଛି ଅବିଦ୍ୟା। ଏଇ ଭୌତିକ ଜଗତ ହେଉଛି ଅବିଦ୍ୟାର ଜଗତ, ଏଠି କର୍ମ ସଂଜ୍ଞା ଏଇ ସବୁ ସମସ୍ତଙ୍କୁ କର୍ମ କରିବାକୁ ପଡ଼ିବ। ଏଠି ଅବିଦ୍ୟା କର୍ମ ସଂଜ୍ଞାନ ଜନ୍ମ ହେଇଛନ୍ତି ମାନେ ଅବିଦ୍ୟାରେ ରହିଛନ୍ତି, କର୍ମ କରିବେ ସେମାନେ କର୍ମ ସଂଜ୍ଞାନ। କିନ୍ତୁ ଭଗବାନଙ୍କର କର୍ମ ସେଭଳି ନୁହଁ, ନୂଆ ଚାଷ କର୍ମ ବା ଲୋକେ, ତାଙ୍କର କୌଣସି କର୍ମ ନାହିଁ ବା କର୍ତ୍ତବ୍ୟ କିଛି ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ନମେ ପାର୍ଥା ଶ୍ରୀ କର୍ତ୍ତବ୍ୟମ ତ୍ରିଶ ଲୋକେଶୁ କିଞ୍ଚନ, ଭଗବାନଙ୍କର ତିନି ଲୋକରେ ଏ ପୃଥିବୀ କ'ଣ, ତିନି ଲୋକରେ ଉପରେ ଯେତେ ଲୋକ ଅଛି ତଳେ ଯେତେ ଲୋକ ଅଛନ୍ତି, ଏ ତିନି ଲୋକରେ କୌଣସି ତାଙ୍କର ଭଗବାନଙ୍କର କିଛି କର୍ତ୍ତବ୍ୟ ନାହିଁ। ନମେ ପାର୍ଥା ଶ୍ରୀ କର୍ତ୍ତବ୍ୟମ ତ୍ରିଶ ଲୋକେଶୁ କିଞ୍ଚନ, ନାନ ବାପ୍ତମ ଅବାପ୍ତବ୍ୟ ଅବାପ୍ତବ୍ୟ ବା ବର୍ତ୍ତାଇବଚ କର୍ମାଣି, ଭଗବାନଙ୍କର ଏମିତି କିଛି ନାହିଁ ଯେ ସେ ତାଙ୍କ ପାଖରେ ନାହିଁ ସେ ଜିନିଷଟା, ସେଥିପାଇଁ ସେ ଚେଷ୍ଟା କରିବେ। ଆମେ ସବୁ ଲୋକମାନେ ଯେଉଁ କର୍ମ କରୁଛନ୍ତି କ'ଣ ପାଇଁ, କିଛି ରୋଜଗାର କରିବେ, ରୋଜଗାର କଲେ ତାଙ୍କର ଯେଉଁ ରହିଛି କାମନା ପୂରଣ ହେବ। ବା କେତେ ଜଣଙ୍କର ବହୁତ ବଡ଼ ବଡ଼ କାମନା ରହିଛି, ବିରାଟ ବିରାଟ କାମନା, ବହୁତ ବିଲିୟନିୟର ସବୁ ରହିଛନ୍ତି, ତାଙ୍କର ମଧ୍ୟ କାମନା ରହିଛି। ପୃଥିବୀର ଯିଏ ସବୁଠାରୁ ଶ୍ରେଷ୍ଠ ଧନୀ ତା'ର ମଧ୍ୟ କାମନା ରହିଛି। ମୁଁ ଥରେ ଶୁଣିଥିଲି ଟିଭିରେ ଜଣେ ଆମର ଟାଟା ବିର୍ଲା, ଏମାନେ ସବୁ ବହୁତ ଧନୀ ବ୍ୟକ୍ତି ନା, ଧନୀ ବ୍ୟକ୍ତି, ତାଙ୍କର ଗୋଟେ ନିଆଯାଉଥିଲା ଜେ ଆର୍ ଡି ଟାଟା ନା କ'ଣ ତାଙ୍କ ନାଁ, ଯିଏ ପ୍ରଥମେ ବହୁତ ଧନୀ ବ୍ୟକ୍ତି ସିଏ, ତାଙ୍କର ଯେତେବେଳେ ନିଆଯାଉଥିଲା କ'ଣ ଆପଣଙ୍କର ମନମାଂସା ରହିଛି ଏମିତି କୁହାଯାଉଥିଲା। ସେ କହିଲେ ମୋର ମନମାଂସା ହେଉଛି ମୁଁ ଗୋଟେ ଉଡ଼ାଜାହାଜରେ ଖାଲି ବୁଲନ୍ତି, ଏଭଳି ଭାବରେ ତାଙ୍କର ସିଏ କହୁଥିଲେ ଉଡ଼ାଜାହାଜରେ ବୁଲନ୍ତି, ମୋ ପାଖରେ ପଇସା ହେଉନାହିଁ ବୁଲିବା ପାଇଁ। ଆମର ଗତକାଲିର ପ୍ରଭୁପାଦଙ୍କର ବାଣୀ ଥିଲା, ଯେଉଁମାନଙ୍କର ଯେଉଁ ଅଭିଳାଷ ହେଉଛି ଭଗବାନ ସେଇଟା ପୂରଣ କରନ୍ତି। ସାଧାରଣତଃ ଲୋକମାନଙ୍କର ଇଚ୍ଛା ହେଉଛି କ'ଣ ନା, ଜଳରେ ବୁଡ଼ିକିରି ବୁଡ଼ିବେ, ଡାଇଭିଂ କରିବେ, ଯେଉଁ ନିଶ୍ୱାସ ନେଇକି କ'ଣ ଅମ୍ଳଜାନ ନେଇକିରି ବେଶୀ ଡାଇଭିଂ କରିବେ, ତେଣୁ ପରଜନ୍ମରେ ସେମାନେ ଗୋଟେ ମାଛ କି ଜନ୍ମ ହେବେ। ତେଣୁ ଇଏ ଯେଉଁ ରହିଛନ୍ତି ଏତେ ବିରାଟ ବଡ଼ ଧନୀ ଥିଲେ, ତାଙ୍କର ଇଚ୍ଛା ହେଉଛି ଖାଲି ଉଡ଼ାଜାହାଜରେ ବୁଲିବା ପାଇଁ, ଆଉ ପରଜନ୍ମରେ ଗୋଟେ ପକ୍ଷୀ ଜନ୍ମ ପାଇବେ, ବୁଲିବେ ବୁଲିବେ ପକ୍ଷୀ ଜନ୍ମରେ ବୁଲିବେ ସବୁବେଳେ, ଯାହା ଇଚ୍ଛା ହେବ ସେଇଟା ପୂରଣ ହେବ। ତେଣୁ ଇଏ ଯେଉଁ ରହିଛି, କିନ୍ତୁ ଭଗବାନଙ୍କର କ'ଣ କିଛି ବାକି ଅଛି, କିଛି ରହିଛି ଭଗବାନଙ୍କ ଅଭିଳାଷ କିଛି ରହିଛି ଯେଉଁଟା ସେ ପାଇପାରିବେ ନାହିଁ। ଭଗବାନ କହିଲେ ନମେ ପାର୍ଥା ଆସୁଛି କର୍ତ୍ତବ୍ୟମ, ଭଗବାନଙ୍କ କିଛି କର୍ତ୍ତବ୍ୟ ନାହିଁ, ତିନି ଲୋକରେ କିଛି ତାଙ୍କର କର୍ତ୍ତବ୍ୟ ନାହିଁ, କି ନାନ ବାପ୍ତ ଅବାପ୍ତ ବା ଏମିତି କିଛି ନାହିଁ ତାଙ୍କର, ସେଇଟା ନାହିଁ, ସେଇଟା ସେ ପାଇବା ପାଇଁ ଚେଷ୍ଟା କରିବେ, ସବୁକିଛି ତାଙ୍କର ଅଛି। କିନ୍ତୁ ତଥାପି ବର୍ତ୍ତ ଏବଚ କର୍ମାଣି, ତଥାପି ମୁଁ କର୍ମରେ ନିଯୁକ୍ତ ରହିଛି, ଭଗବାନ କର୍ମ କରୁଛନ୍ତି। ଭଗବାନ ସେଥିପାଇଁ କୁହାଗଲା ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନଙ୍କୁ କୁହାଗଲାଣି ଜନ୍ମ କର୍ମ ମୃତ୍ୟୁ, ମୃତ୍ୟୁ କଥା କୁହାଯାଏ ଜନ୍ମ ମୃତ୍ୟୁ ତମେ ଦିବ୍ୟମ, ଭଗବାନଙ୍କର ଜନ୍ମ କର୍ମ ବୋଲି କୁହାଗଲା। ଜନ୍ମ ନ ଚାଷ କର୍ମ ବା ଲୋକେ, ଭଗବାନଙ୍କ କିଛି କର୍ମ କିଛି ନାହିଁ, କିନ୍ତୁ ତଥାପି ସେ କର୍ମ କରନ୍ତି, କାରଣ ଲୋକମାନେ ତାଙ୍କୁ ଫଲୋ କରିବେ। ଭଗବାନ ଉତ୍ସିଦେଉ ଇମେ ଲୋକାନ କୁର୍ଜାତ କର୍ମ ଚେଦହମ, ଯଦି ଭଗବାନ ଯଦି କର୍ମ ନ କରିବେ ତାହେଲେ ସମସ୍ତ ଲୋକ ସବୁ ଧ୍ୱଂସ ପାଇଯିବ। ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ, ସମସ୍ତେ ଦେଖିବେ କି ଭଗବାନ ହିଁ କରୁନାହାନ୍ତି କର୍ମ, ଆମେ କାହିଁ କରିବା। ତେଣୁ ଭଗବାନଙ୍କର ନ ଚାଷ କର୍ମ ବା ଲୋକେ, ତିନି ଲୋକରେ କୌଣସି ତାଙ୍କର କର୍ମ ବାକି ନାହିଁ, ଏଇଟା ମୋର ଦରକାର, ଏଇଟା କରିବି, କର୍ତ୍ତବ୍ୟ ରହିଛି। ସତ୍ ଅସତ୍ ମିଶ୍ର ଯୋନିଷୁ, ତିନି ପ୍ରକାର ଜନ୍ମ ରହିଛି, ତିନି ପ୍ରକାର ଜୀବ ରହିଛନ୍ତି, ଗୋଟେ ହେଉଛି ସତ୍, ଗୋଟେ ହେଉଛି ଅସତ୍, ଗୋଟେ ହେଉଛି ମିଶ୍ର। ସତ୍ କିଏ ନା, ଯେଉଁମାନଙ୍କ ସତ୍ୟଗୁଣର ପ୍ରାଧାନ୍ୟ ରହିଛି ସେମାନେ ହେଉଛି ସତ୍। ଅସତ୍ କେଉଁଟା ନା, ତମ ଗୁଣରେ ଯେଉଁମାନେ ଅଛନ୍ତି ଅସତ୍। ମିଶ୍ର କେଉଁଟା ନା, ତମ ଗୁଣ ରଜଗୁଣ ବା ରସଗୁଣ ବା ସତ୍ୟଗୁଣ ମିଶିକି ରହିଛି, ମିଶ୍ର ଯୋନି। ତେଣୁ ଏ ତିନି ଲୋକରେ, ମନୁଷ୍ୟ ଲୋକ ହଉ ବା ପଶୁ ଲୋକ ପଶୁ ସମାଜ ହଉ ବା ପକ୍ଷୀ ସମାଜ ହଉ ବା ଯେକୌଣସି ସତ୍ ଅସତ୍ ମିଶ୍ର ଯୋନିଷୁ କ୍ରୀଡ଼ାର୍ଥଂ ସୋପି ସାଧୁନା, କିନ୍ତୁ ତଥାପି ସେ କାହିଁକି ଆସନ୍ତି ନା କ୍ରୀଡ଼ାର୍ଥନ୍, ତାଙ୍କର ଖେଳ, ତାଙ୍କର ଚାଲିଛି ଖେଳ, ଆମର କାଳ, ଭଗବାନଙ୍କର ଖେଳ କିନ୍ତୁ ଆମର କାଳ, କ'ଣ କାଳ ଆମର କରୋନା ଆମର କାଳ, କିନ୍ତୁ ଭଗବାନଙ୍କର ଖେଳ ଚାଲିଛି, ଭଗବାନଙ୍କ ଖେଳ ପ୍ରଭୁପାଦଙ୍କର ବାଣୀ ହେଉଛି ଆଜି ସେଇଟା, ଭଗବାନ ଖେଳ ଚାଲିଛି, ନୃତ୍ୟ ଚାଲିଛି, ଆମେ ଯଦି ତାଙ୍କ ସହିତ ମିଶିଯିବା ଆମେ ମଧ୍ୟ ନୃତ୍ୟ କରି ଆନନ୍ଦ ରହିବା। କିନ୍ତୁ ଆମେ ଚାହୁଁଛେ କ'ଣ, ଆମେ ଚାହୁଁଛେ ଆମେ ନୃତ୍ୟ କରିବା, ବଡ଼ ଡ୍ୟାନ୍ସ କରିବା, ଆମର ଅଲଗା, ଭଗବାନଙ୍କ ସହିତ ମିଶିବା ନାହିଁ। ତେଣୁ ସାଙ୍ଗେ ସାଙ୍ଗେ ମାୟା ଧରିବ, ତୁମକୁ କ୍ୟାପଚର କରିବ, କରୋନା ଆସିବ, ଏଇଭଳି ଭାବରେ ଅନେକ କଥା ସବୁ ରହିଛି। ଆମେ ଯଦି ଭଗବାନ ନୃତ୍ୟ କରୁ, ଆମେ ମଧ୍ୟ ଚାହୁଁଛେ ନୃତ୍ୟ କରିବା ପାଇଁ, ଭଗବାନଙ୍କ ସହିତ ନୃତ୍ୟ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଗଦାଧର ପଣ୍ଡିତ ଆସିଲେ, ଭଗବାନର ଶକ୍ତି ଆଜିର ଦିବସରେ ତାଙ୍କର ଆବିର୍ଭାବ ହୋଇଥିଲା। ଗଦାଧର ପଣ୍ଡିତ କି ରାଧାରାଣୀ, ଭଗବାନ କ'ଣ ଟୁଲିଆ ପଡ଼େ ରଙ୍ଗେ ଗଦାଧର ଅଙ୍ଗେ, ଯେଉଁ ଅଛି ନାଚେ ରେ ନାଚେ ରେ ନିତା ଗୌର ଦି ଜମାନିଆ ନାଚେ ରେ ନାଚେ ରେ ନିତା ଗୌର ଦି ଜମାନିଆ ବାମି ପ୍ରିୟ ଗଦାଧର ଶିବ ସଦୈତ ସେଇ ଗୀତଟା ବୁଲିବା। ଦୁଇ ଭାଇ ନାଚି ସହଚର ଗଣ ଦୁଇ ଭାଇ ନାଚି ସହଚର ଗଦାଧର ଅଙ୍ଗେ ପଡ଼େ ତୁଲି କୃଷ୍ଣ ବଳରାମ, ରାମ ଲକ୍ଷ୍ମଣ, କୃଷ୍ଣ ବଳରାମ ଏବଂ ଗୌର ନିତାଇ ନାଚି ଯାଉଛନ୍ତି। ଭଗବାନଙ୍କର କାମ ହେଉଛି ନୃତ୍ୟ କରିବା, ଖେଳ ଭଗବାନଙ୍କର କିଛି ନାହିଁ। ଭଗବାନଙ୍କର ଏଇଟା କର୍ତ୍ତବ୍ୟ, ଏଇଟା କରିବା, ସେଇଟା କରିବା, ସେଇଟା କରିବା, କେମିତି ଚଳିବା, କେମିତି କ'ଣ କରିବା, ଏତେ ଲୋକ ମୋର କେମିତି ଚଳେଇବି ତାଙ୍କୁ, କିଛି ଚିନ୍ତା ନାହିଁ, ଭଗବାନଙ୍କର ନୃତ୍ୟ କରୁଛନ୍ତି। ଦୁଇ ଭାଇ ନାଚି ଯାଏ, ଗୌର ନିତାଇ ଆସିଲେ ସେଇ ସେଇ ଲୀଳାକୁ ମନେ ପକାଉଛନ୍ତି। ପୂର୍ବ ରହସ୍ୟ ଲୀଳା ଏବେ ତ ବହୁ ପ୍ରକାଶ ଥିଲା, କୃଷ୍ଣ ବଳରାମ ଯେଉଁ ଲୀଳା କରିଥିଲେ ବର୍ତ୍ତମାନ ସେଠି ପ୍ରକାଶ କଲେ, ଗୌର ନିତା ହିସାବରେ ପ୍ରକାଶ କଲେ। ସହଚର ଗଣ, ସହଚର ଗଣ ଗାଏ, ଯେତେ ରହିଛନ୍ତି ଶିବା ସାଧି ଯେତେ ସବୁ ରହିଛନ୍ତି ସହଚର ସମସ୍ତେ ଗାନ କରୁଛନ୍ତି। ଏବଂ ଗଦାଧର ଅଙ୍ଗେ ପଡ଼େ ଟୁଲିଆ, ଗଦାଧର ଅଙ୍ଗରେ ପଡ଼ିଯାଉଛନ୍ତି ମହାପ୍ରଭୁ ରାଧାରାଣୀ, ସେ ରାଧାରାଣୀ ଗୋଟେ ଥର ଗଦାଧରଙ୍କ କଥା ତ ପଡ଼ିବ ନାହିଁ, ଆମେ ଏଇ ପ୍ରସଙ୍ଗରେ କହିଦେବା। ଗୋଟେ ଥର ସେଇ ରହିଛି ଦ୍ୱାଦଶ କାନନ ଭଳି ଏଠି ନବଦ୍ୱୀପ ରହିଛି, ବହୁତ ସୁନ୍ଦର ବନ ସବୁ ରହିଛି, ଉପବନ ରହିଛି, ସେଇଠି ବସିଛନ୍ତି ଗୌରାଙ୍ଗ ମହାପ୍ରଭୁ ବସିଛନ୍ତି, ଆଉ ଗଦାଧର ପଣ୍ଡିତ ବସିଛନ୍ତି, ନିତ୍ୟାନନ୍ଦ ପ୍ରଭୁ ଅଛନ୍ତି, ଅଦ୍ୱୈତ ପ୍ରଭୁ ଅଛନ୍ତି, ସବୁ ଅଛନ୍ତି, ଲୀଳା ଚାଲିଛି ଗୋଟେ ବସିଛନ୍ତି। ଗଦାଧର ପଣ୍ଡିତ ରାଧାରାଣୀ ସିଏ ଭଗବାନ ସବୁ ଫୁଲ ଫୁଲ ତୋଳିକିରି ଆଣିକି ଲଗେଇ ଦେଉଛନ୍ତି, ଭଗବାନ ସବୁ ହାର ଦେଉଛି କରନ୍ତି, ସବୁ ମାଳା ସବୁ ଦିଅନ୍ତି, ଏବଂ ନିତ୍ୟାନନ୍ଦ ପ୍ରଭୁ ତାଙ୍କ ପାଖରେ ଅଛନ୍ତି, ଅଦ୍ୱୈତ ପ୍ରଭୁ ମଧ୍ୟ ସେଇଭଳିଆ ପାଖରେ ଅଛନ୍ତି, ତାଙ୍କର କ'ଣ ଚାମର ଢୁଲାଏ, କିଏ ଚାମର ଢୁଲାଏ ରହିଛି, ଶିବା ଜୟ ଜୟ ଗୋରା ଚାନ୍ଦେ ଗଦାଧର ପଣ୍ଡିତ ରହିଛନ୍ତି ତାଙ୍କ ପାଖରେ, ତାଙ୍କ ପତ୍ନୀ ରାଧାରାଣୀ ଏବଂ ଗୌରାଙ୍ଗ ମହାପ୍ରଭୁ କୃଷ୍ଣ ଏହି ଲୀଳାଟି ପ୍ରକାଶ କରିଥିଲେ। ତେଣୁ ଆଜିର ତିଥିରେ ସେ ଆସିଛନ୍ତି ଗଦାଧର ପଣ୍ଡିତ। ବହୁତ କଥା ରହିଛି, ଆମେ କେତେବେଳେ କେମିତି ପ୍ରସଙ୍ଗରେ ଆସିକି କହିବା। ଗଦାଧର ପଣ୍ଡିତ ଆଜିର ଅମାବାସ୍ୟା ତିଥିରେ କାହିଁକି ଆସିଲେ? ଭଗବାନ ସିଏ ଯେଉଁଦିନ ଚାହିଁବେ ସେଦିନ ଆସିବେ, ଏଭଳି ଅମାବାସ୍ୟା ତିଥି କାହିଁ ଆସିଲେ? ଅମାବାସ୍ୟା ତିଥିରେ କାହାର ପ୍ରାୟ ଭଗବାନଙ୍କର କାହାର କୌଣସି ନାହିଁ, ଇଏ କିଏ ତ୍ରୟୋଦଶୀରେ, କିଏ ଚତୁର୍ଦ୍ଦଶୀରେ, କିଏ ପୂର୍ଣ୍ଣମୀରେ, ଏଇଭଳି ଭାବରେ ସବୁ ଆସନ୍ତି। କି ନବମୀରେ ଭଗବାନ ରାମଚନ୍ଦ୍ର ଆସିକି ନବମୀ ତିଥିରେ ଆସିଲେ, ଅମାବାସ୍ୟା ତିଥିରେ ଆଜି ମୁଁ ଜାଣିନାହିଁ, ହେଇପାରେ। ଅମାବାସ୍ୟା ତିଥିରେ ଆସିବାର କାରଣ ହେଉଛି କ'ଣ ନା, ରାଧାରାଣୀଙ୍କର ଭାବ ନାହିଁ, ରାଧାରାଣୀଙ୍କ ଭାବ ଚୋରି କରି ନେଇଛନ୍ତି ଭଗବାନ, ଚୈତନ୍ୟ ମହାପ୍ରଭୁ ନେଇଯାଇଛନ୍ତି ରାଧାରାଣୀ ଭାବ। ତେଣୁ ଶୂନ୍ୟ ଜଗତ ସର୍ବମ୍, ତେଣୁ ଆଉ ଚନ୍ଦ୍ରର ଆବଶ୍ୟକତା ନାହିଁ। ଅନ୍ଧକାର ରାତିରେ ସେ ଆସିଲେ, ଅନ୍ଧକାର ରାତିରେ ମଧ୍ୟ ଗଲେ, ଆଜିର ତିଥିରେ ସେ ଆସିଥିଲେ, ଆଜିର ତିଥିରେ ମଧ୍ୟ ସେ ଯିବେ। ଏଇଭଳି ଭାବରେ ବହୁତ ଲୀଳା ଅଛି ଗଦାଧର ପଣ୍ଡିତଙ୍କର, ଯାହା ହେଉ ତାଙ୍କ କୃପାରୁ ଆସିଗଲା। ନୃତ୍ୟ ଚାଲିଛି ସବୁବେଳେ, ତାଙ୍କର ନୃତ୍ୟ ଚାଲିଛି। ଆମେ ଯଦି ତାଙ୍କ ନୃତ୍ୟରେ ମିଶିଯିବା ଆନନ୍ଦରେ ରହିବା, କିନ୍ତୁ ଆମେ ଚାହୁଁଛେ ଆମେ ବଲ୍ ଡ୍ୟାନ୍ସ କରିବୁ, ଏସବୁ କରିବୁ, ଆମେ ମନମନ ଭଗବାନଙ୍କୁ ଭଗବାନ ସହିତ ନାଚିବୁ ନାହିଁ, ଆମେ ଆମର ନାଚିବୁ। ତେଣୁ ସାଙ୍ଗେ ସାଙ୍ଗେ ମାୟା କ୍ୟାପ୍ଚର୍ କରିଦେବ, ଇଲ୍ୟୁଜରୀ ଏନର୍ଜି ଅଫ୍ ଦି ଲର୍ଡ଼ ବାନ୍ଧିଦେବ ତୁମକୁ, ବୁଲେଇବ, କରୁଣାରେ ନୃତ୍ୟ କରିବ ତୁମକୁ ବର୍ତ୍ତମାନ, କରୁଣାରେ ନୃତ୍ୟ କରିବ। ଭଗବାନ ସହିତ ନୃତ୍ୟ ନ କଲେ ତୁମେ କରୁଣାରେ ସହିତ ନୃତ୍ୟ କରିବ ବର୍ତ୍ତମାନ, ରକ୍ଷା କର ସବୁ ନୃତ୍ୟ ଚାଲିବ। ତେଣୁ ଏ ଭଗବାନଙ୍କ କ୍ରୀଡ଼ାର୍ଥଂ, ଏ ଯେଉଁ ଭଗବାନଙ୍କ କ୍ରୀଡ଼ା, ଭଗବାନଙ୍କ ଖେଳ, ଆମର ଯଦି ଖେଳରେ ସାମିଲ ନ ହେଲା ତାହେଲେ ଆମର କାଳ। ଭଗବାନ ଏକ ସମୟରେ ମୃତ୍ୟୁ ଏବଂ ଭଗବାନ ଏକ ସମୟରେ ଅମୃତ। ନବମଧ୍ୟାୟରେ ଭଗବାନ କହିଲେ, ତପାମି ଅହମ୍ ଅହମ୍ ବର୍ଷମ ନିଗୃଢ଼ାମି ଉତ୍ସାମି ଚ ଅମୃତଞ୍ଚ ମୃତ୍ୟୁଶ୍ଚ ସତ୍ ଅସତ୍ ଯୋନି ଜନ୍ମସୁ। ଏଇ ସତ୍ ଅସତ୍ ଯୋନି ଏଇଭଳି ଭାବରେ ଆମେ ପ୍ରାପ୍ତ ହେବା। ଯଦି ଭଗବାନଙ୍କୁ ଶରଣ ନଯିବା ମୃତ୍ୟୁ ପ୍ରାପ୍ତ ହେବା, କରୋନା ଦ୍ୱାରା ପ୍ରାପ୍ତ ଆଘାତ ଆକ୍ରାନ୍ତ ହେବା, ମୃତ୍ୟୁ ପ୍ରାପ୍ତ ହେଲେ ପୁଣି କେତେବେଳେ ଉର୍ଦ୍ଧ୍ୱମ ଗଚ୍ଛନ୍ତି ସତ୍ୟସ୍ଥା, ମଧ୍ୟ ତିଷ୍ଠନ୍ତି ରାଜସା, ଜଗନ୍ନାଥ ଗୁଣ ପ୍ରତିଷ୍ଠା, ଅଧ ଗଚ୍ଛନ୍ତି ତାମସା। କେତେବେଳେ ଉନ୍ନତ ଲୋକ ଯିବା, କେତେବେଳେ ନିଚତର ଲୋକ ଯିବା, କେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା, ଏଇଭଳି ଭାବେ ଚାଲିବ। ସ୍ୱପି ସାଧୁନା ପରିତ୍ରାଣାୟ କଳ୍ପତେ, ଏ ଭଗବାନ ଯେଉଁ ଖେଳ କରୁଛନ୍ତି ସେ ଅନ୍ୟମାନଙ୍କ କାଳ ନୁହନ୍ତି, କିନ୍ତୁ ଯଦି ଆମେ ଭଗବାନ ଖେଳରେ ସାମିଲ ନହେବା ତାହେଲେ ଆମର କାଳ ରୂପରେ ସେ ଆସିବେ। କିନ୍ତୁ ଯଦି ଆମେ ଭଗବାନଙ୍କ ଖେଳରେ ସାମିଲ ହୋଇଯିବା ତାହେଲେ ଆମେ ମଧ୍ୟ ଖେଳିବା। ନନ୍ଦ ମହାରାଜ ଖେଳୁଛନ୍ତି, ସମସ୍ତେ ଖେଳୁଛନ୍ତି ଭଗବାନ ସହିତ, ଲୀଳା କରୁଛନ୍ତି, ଲୀଳା ପୁରୁଷୋତ୍ତମ ସେ ଭଗବାନ। ତିନି ପୁରୁଷୋତ୍ତମ ରହିଛନ୍ତି, ଭଗବାନ ରାମଚନ୍ଦ୍ର ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ, କୃଷ୍ଣ ଆସିଲେ ଲୀଳା ପୁରୁଷୋତ୍ତମ, ଏବଂ ଚୈତନ୍ୟ ମହାପ୍ରଭୁ ଆସିଲେ ପ୍ରେମ ପୁରୁଷୋତ୍ତମ। ପୁରୁଷୋତ୍ତମ ସିଏ, ପୁରୁଷୋତ୍ତମଙ୍କର ଲୀଳା ଚାଲିଛି, କୃଷ୍ଣଙ୍କ ଲୀଳାରେ ଆମେ ସବୁ ରହିଛେ ବର୍ତ୍ତମାନ, ଏବଂ କୃଷ୍ଣଙ୍କ ଲୀଳା ଚାଲିଛି ଏଠି, ଏ କଥା ମଧ୍ୟ କୃଷ୍ଣଙ୍କର ଲୀଳା, କୃଷ୍ଣଙ୍କ ଲୀଳାରେ ଆମେ ସାମିଲ ହୋଇଛେ। ଯଦି ସାମିଲ ନ ହେବା ତାହେଲେ କରୋନାରେ ସାମିଲ ହେବା, ଆଇଦର ଅର୍ ଆମ ନୋ ଅଲ୍ଟରନେଟ୍ ନାହିଁ। ତୁମେ ଭଗବାନଙ୍କ ଶରଣ ଯିବ, ନହେଲେ ମୃତ୍ୟୁର ଶରଣ ଯିବ। ମୃତ୍ୟୁ ସର୍ବହରସ୍ୟାହମ୍ ଅମୃତଙ୍କ ଚୟ ମୃତ୍ୟୁଶ୍ଚ, ମୁଁ ଏକାଧାରରେ ଅମୃତ ପୁଣି ଏକାଧାରରେ ମୃତ୍ୟୁ। ଯେ ଅମୃତର ଶରଣ ନ ଯିବ ତା'ର ମୃତ୍ୟୁ ନେବାକୁ ପଡ଼ିବ। ଅଶ୍ରଦ୍ଧାନା ପୁରୁଷା ଧର୍ମଶାସ୍ତ୍ର ପରଙ୍କପ ଅପ୍ରାପ୍ୟ ମାଗ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବତ୍ମନି। ଭଗବାନଙ୍କର କଥାରେ ଯଦି ଆମର ଶ୍ରଦ୍ଧା ଆସିଲା ନାହିଁ ତାହେଲେ ଆମ ମୃତ୍ୟୁ ପ୍ରତି ଶ୍ରଦ୍ଧା ଆସିବ, ମୃତ୍ୟୁକୁ ଜନ୍ମ କରିବା, ରକ୍ଷା କର କରୁଣା କେମିତି ରକ୍ଷା ହେବ, ଏସବୁ ଚାଲିବ। ସାଧୁନାଙ୍କ ପରିତ୍ରାଣାୟ କଳ୍ପତେ, ଭଗବାନ ଯେଉଁ ଆସନ୍ତି ଏକା ଏକ ସମୟରେ ଅନେକ କାର୍ଯ୍ୟ କରନ୍ତି, ପରିତ୍ରାଣାୟ ସାଧୁନା ଏ ହେଉଛି ମୁଖ୍ୟ କାର୍ଯ୍ୟ। ଉଦ୍ଧବ ଜାଣିଛନ୍ତି କ'ଣ ମୁଖ୍ୟ କାର୍ଯ୍ୟ, ପରିତ୍ରାଣାୟ ସାଧୁନା ଏ ହେଉଛି ମୁଖ୍ୟ କାର୍ଯ୍ୟ। ଭଗବାନ କରୁଣାକୁ ପଠାଇଥିଲେ ସମସ୍ତେ ମାରିଦେବେ। ଭଗବାନ ମାରିବା ପାଇଁ କ'ଣ ଦରକାର ଆସିବା? ଏଇଭଳି ଭାବରେ ଅନେକ କରୁଣା ରହିଛନ୍ତି, ଭଗବାନଙ୍କର ଏଜେଣ୍ଟ ସବୁ ଏମାନେ ସବୁ ରହିଛନ୍ତି, ଡେଷ୍ଟ୍ରକ୍ସନ୍ କରିଦେବେ, ସବୁ ପ୍ରଳୟ ହେବ, ସବୁ ଭୌତିକ ଜଗତ ହେଉଛି ପ୍ରଳୟ ରହିବ, ସୃଷ୍ଟି ସ୍ଥିତି ପ୍ରଳୟ ତିନୋଟି ଜିନିଷ ରହିଛି। ଭଗବାନ ଭୁଲିଗଲେ ଆମେ ଏଇ ସୃଷ୍ଟି ସ୍ଥିତି ପ୍ରଳୟରେ ଭୁଲୁଥିବା, ଘୁରି ବୁଲୁଥିବା, କିନ୍ତୁ ଭଗବାନଙ୍କର ସହିତ ସାମିଲ ହେଲେ ଏଠି ଖେଳିବା, ପୁଣି ଭୌତିକ ଜଗତ ଯିବା, ଭଗବତ ଧାମକୁ ଯିବା। କ'ଣ ପନ୍ଦର ଅଧ୍ୟାୟ କହିଲେ ଯେଉଁ ରହିଛନ୍ତି କ'ଣ, ନିର୍ମାଣ ମୋହାଦିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟାବିନିବୃତ କାମା ଦ୍ୱନ୍ଦ୍ୱ ବିମୁଗ୍ଧା ସୁଖ ଦୁଃଖ ସଙ୍ଗେ ଗଛନ୍ତ ମୂଢ଼ା ପଦ ଭୟନ୍ତ। ଭଗବତ ଧାମକୁ ଯିବା, ସେଠି ମଧ୍ୟ ଖେଳ ହେବ। ବେଦ ପୁଣ ବୋଲେ ଯତ ମୁକ୍ତ ମହାଜନ ପର ବ୍ୟୋମି କରେ ସଦା ନାମ ସଂକୀର୍ତ୍ତନ। ସେଠି ମଧ୍ୟ ସଂକୀର୍ତ୍ତନ ଚାଲିବ, ଗ୍ରୁପ ସେଠି ମଧ୍ୟ ଗ୍ରୁପରେ ଚାଲିବ, ଏକାଥରେ ସମସ୍ତେ ମିଶିକିରି କୀର୍ତ୍ତନ କରିବେ ତା ନୁହଁ, ଗ୍ରୁପ ଅଛି। ଆମର ଗ୍ରୁପ ହେଉଛି ପ୍ରଭୁପାଦଙ୍କ ଗ୍ରୁପ, ପ୍ରଭୁପାଦଙ୍କ ଗ୍ରୁପରେ ସବୁ ଗ୍ରୁପ ରହିଛି, ଆମ ହେଉଛି ଶ୍ରୀପାଦ ଭାରତ ଗ୍ରୁପ, ସେଠି ମଧ୍ୟ ଚାଲିଛି ଗ୍ରୁପ ଅନୁସାରେ ଚାଲିବ। ସମସ୍ତେ ଭଗବାନ ନୃତ୍ୟ କୀର୍ତ୍ତନ କରିବେ, ସମସ୍ତେ ଭଗବାନ ସହିତ ଚାଲିଛି, ଭଗବାନ ନାମ ମାନେ ଭଗବାନ ରହିଲେ ନୃତ୍ୟ କୀର୍ତ୍ତନ ଚାଲିଛି। କ୍ରୀଡ଼ାର୍ଥଙ୍କ ସୁଅପି ସାଧୁନାଙ୍କ ପରିତ୍ରାଣାୟ, ଏ ଖେଳରେ ଖେଳରେ ଭଗବାନ ସାଧୁମାନଙ୍କୁ ପରିତ୍ରାଣ କରିବେ, ବଡ଼ କଥା ନୁହଁ। କେମିତି ତାଙ୍କୁ ଉଦ୍ଧାର କରିବା, କେମିତି ତାଙ୍କୁ ରକ୍ଷା କରିବା, କେମିତି କରୁଣାରୁ ସେମାନେ ରକ୍ଷା ହେବେ ନା, ଭଗବାନ ଖେଳରେ ଖେଳରେ ତାଙ୍କୁ ସବୁ ଉଦ୍ଧାର କରିବେ ସାଧୁମାନଙ୍କୁ। ସାଧୁ ସାଧୁନାଙ୍କ ପରିତ୍ରାଣ, ଭଗବାନ ଯେଉଁ ଖେଳ ଖେଳିଲେ ସାଧୁମାନେ ସେଇଟାକୁ ବର୍ଣ୍ଣନା କରିବେ, ଭଗବାନ ଏଭଳି ଲୀଳା କଲେ। ବୃନ୍ଦାବନ କର ଲୀଳା ଧରି ଗୋପବେଶୀଳାର ଅନ୍ତ ପ୍ରଭୁ ନାହିଁ ପାର ଶେଷ। ଏଇଭଳି ଭାବରେ ଅନେକ ଲୀଳା ଭଗବାନ କରିଛନ୍ତି ବୃନ୍ଦାବନରେ, ମଥୁରାରେ, ଦ୍ୱାରକାରେ। ଏ ଲୀଳାକୁ କବିମାନେ ତବ କଥାମୃତମ ତପ୍ତ ଜୀବନମ କବି ଭିରିଡ଼ିତମ କର୍ମ ସାପହମ ଶ୍ରବଣ ମଙ୍ଗଳମ ଶ୍ରୀମଦ ଆତତମ ଭୁବି ଗୁଣାନ୍ତିତେ। ଭଗବାନ କଥା ମୃତ ନୃତ୍ୟ କରୁଛନ୍ତି, ସମସ୍ତେ ଗୀତ ଗାଉଛନ୍ତି, ଇଏ ହେଉଛି ଆମର ଧାରା। କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କର ପ୍ରେମାମୃତାମ୍ବୁନିଧି ଧୀର ଧୀର ଜନପ୍ରିୟ ପ୍ରିୟ କର ନିର୍ମସର ପୂଜିତ ତାରକ ବନ୍ଦେ ରୂପ ସନାତନ ପ୍ରଭୁ ଯୁଗ ଶ୍ରୀଜୀବ ଗୋପାଳ। ନୃତ୍ୟ ଚାଲିଛି, ଆଉ ଆମର କ'ଣ କାମ କି? କୃଷ୍ଣ ଉତ୍କୀର୍ତ୍ତନ ଜୋରେ କୀର୍ତ୍ତନ କରିବା, ନୃତ୍ୟ କରିବା, ଗାନ ନର୍ତ୍ତନ କରୁ, ଇଏ ହେଉଛି ଆମର କାର୍ଯ୍ୟ। ପ୍ରଭୁପାଦ ମହାରାଜ ଇଟ୍ ଡ୍ୟାନ୍ସ ଆଣ୍ଡ ବି ମେରି, ଭଗବାନ ପ୍ରସାଦ ପାଅ, ନୃତ୍ୟ କର ଏବଂ ଚାଣ୍ଟ ଡ୍ୟାନ୍ସ ଆଣ୍ଡ ବି ହାପି ବା ବି ମେରି। ଭଗବାନ ନୃତ୍ୟ କରିବା, ଭଗବାନ ଗୀତ କଥା କହିବା, କୀର୍ତ୍ତନ କରିବା, ନୃତ୍ୟ କରିବା, ପ୍ରସାଦ ପାଇବା, ଏଇଥିରେ ଆନନ୍ଦ ରହିବା, କିଛି ନାହିଁ ବଡ଼ କଥା ଜଞ୍ଜାଳ। ଭଗବାନଙ୍କର ଲୀଳାରେ ସାମିଲ ହେଲେ ସେଇଭଳିଆ ସମସ୍ତେ ଆନନ୍ଦ ଆନନ୍ଦାମ୍ବୁଦ୍ଧି ବର୍ଦ୍ଧନମ, ଆନନ୍ଦ ବଢ଼ି ବଢ଼ିକା ଚାଲିବ। ସୋ ବି ସାଧୁନାଙ୍କ ପରିତ୍ରାଣାୟ କାଳପ୍ରତି, ଭଗବାନ ଯେଉଁ ଆସନ୍ତି ସାଧୁମାନଙ୍କୁ ବିଶେଷ ଭାବରେ ଆନନ୍ଦ ପ୍ରଦାନ କରିବା ପାଇଁ। ଭଗବାନ ଲୀଳା କରିଥିଲେ 5500 ବର୍ଷ ତଳେ, ଆଜି ସେ ଲୀଳା ଚାଲିଛି ଏବଂ ଚାଲିବ। ଜବ୍ ତକ୍ ସୂରଜ ଚାନ୍ଦ ରହେଗା, ଆମର ଗୋଟେ ଜଣେ ଆଚାର୍ଯ୍ୟ ଟିକାରେ କହିଛନ୍ତି କଥା, ପଲିଟିସିଆନ୍ ମାନେ କହନ୍ତି ଏଇଟା ତୁମର କେତେଦିନ ପର୍ଯ୍ୟନ୍ତ ତୁମର ନାମ ଅମର ରହିବ, ନା ଜବ୍ ତକ୍ ସୂରଜ ଚାନ୍ଦ ରହିବା, କିଏ ପଚାରୁଛି ତାଙ୍କୁ, କିଏ ପଚାରୁଛି ତାଙ୍କୁ? ଏଇଭଳି ଭାବରେ ଅନେକ ଗଲେ, ପୃଥିବୀ ଦେବୀ କହିବେ, ବହୁତ ଲୋକ ଆସିଲେ ପୃଥିବୀକୁ ଜୟ କଲେ କିନ୍ତୁ ସବୁ ଚାଲିଗଲେ, କିଏ ତାଙ୍କୁ ପଚାରୁଛି? ଭଗବାନଙ୍କ ନାମ ସବୁଦିନ ପାଇଁ ରହିବ। ଜବ ତକ୍ ସୂରଜ ଚାନ୍ଦ ରହିଗା, ସୂରଜ ଚାନ୍ଦ ଚାଲିଗଲେ ପରେ ମଧ୍ୟ ଭଗବାନ ନାମ ରହିବ। ଏମିତି ନାହିଁ ସୂରଜ ଚାନ୍ଦ ଚାଲିଗଲା ପରେ ପ୍ରଳୟ ହୋଇଗଲା ପରେ ଭଗବାନ ନାମ ମିଟିଯିବ ନା, ଭଗବାନ ନାମ ସବୁବେଳେ ପାଇଁ ରହିବ, ସବୁବେଳେ ପାଇଁ ରହିବ ଭଗବାନଙ୍କର। ଏବଂ ଭଗବାନ ସହିତ ଆମେ ସାମିଲ ହୋଇଯାଇଥିବାରୁ ଆମର ମଧ୍ୟ ନାମ ରହିବ। କୋଟି କୋଟି ବର୍ଷ ତଳର କଥା ସବୁ ରହିଛି, ଭକ୍ତମାନ କଥା ରହିଛି, କୋଟି କୋଟି ବର୍ଷ ତଳ ପ୍ରହ୍ଲାଦ ପାଞ୍ଚ ବର୍ଷର ବାଳକ, କୋଟି କୋଟି ବର୍ଷ ତଳର କଥା ସତ୍ୟ କ'ଣ, ଇଏ ହେଉଛି କେଉଁ ସମୟରେ ହୋଇଥିଲା, କେଉଁ ମନୁଙ୍କ ସମୟରେ, ଆଉ କେତେ ମନୁ ଗଲେଣି, କେତେ ମନୁଙ୍କର ସମୟ ହେଉଛି 71 ଯୁଗ, କେତେ ମନୁ ଗଲେଣି, କୋଟି କୋଟି ବର୍ଷ ତଳର ଘଟଣା ବର୍ତ୍ତମାନ ମଧ୍ୟ ଗାନ କରାଯାଉଛି। ପ୍ରହ୍ଲାଦ ଏଭଳି କରିଥିଲେ, ଏଭଳି କରିଥିଲେ, ଧ୍ରୁବ ଏଭଳି କରିଥିଲେ, ଏଭଳି କରିଥିଲେ, ଭଗବାନଙ୍କ ଯେଉଁଭଳି ଗାନ କରାଯାଉଛି, ମହାତ୍ମ୍ୟ ଭକ୍ତଙ୍କର ମହାତ୍ମ୍ୟ ମଧ୍ୟ ଗାନ କରାଯାଉଛି। ପ୍ରଭୁପାଦ ମହାରାଜ କହନ୍ତି 10,000 ବର୍ଷ ଧରି ଚାଲିବ ଏ ସଂସ୍ଥା। ଯେଉଁମାନେ ଯେଉଁମାନେ ଭାଗ୍ୟବାନ ସେମାନେ ଯୋଗ ଦେବେ ଏବଂ ସିରିୟସ୍ଲି ଗ୍ରହଣ କରିବେ ଏଇଟାକୁ, ଇଏ ଔଷଧ ମେଡ଼ିସିନ୍ ଦିଆଯାଉଛି। ପ୍ରଭୁପାଦ ମହାରାଜ କହିଛନ୍ତି ଦିସ୍ ଇଜ୍ କୃଷ୍ଣ କନସିୟସ୍ ସେଣ୍ଟର୍, ଇଟ୍ ଇଜ୍ ଏ ହସ୍ପିଟାଲ, ଏଠି ଔଷଧ ଦିଆଯାଉଛି, ଔଷଧର ବ୍ୟବସ୍ଥା କରାଯାଇଛି। ସବୁ ରୋଗୀମାନେ ଆସୁଛନ୍ତି ଏଠିକି, କେହି କ'ଣ ସବୁ ଡାକ୍ତରମାନେ ଡାକ୍ତରମାନେ ତ ରହିଛନ୍ତି, ଡାକ୍ତର ଦିଆଯିବ, ଔଷଧ ଦିଆଯିବ, କିନ୍ତୁ ସବୁ ରୋଗୀମାନେ ଆସୁଛନ୍ତି ଏଠିକି ଭଲ ହେବା ପାଇଁ। କିନ୍ତୁ ଯଦି ଔଷଧ ଗ୍ରହଣ ନ କରିବେ ତାହେଲେ ଯେମିତି ଆସିଥିଲେ ସେମିତି ଯିବେ, ଭଲ ହୋଇପାରିବେ ନାହିଁ। ଭଗବାନ ପ୍ରଭୁପାଦ ମହାରାଜ ବ୍ୟବସ୍ଥା ଏଇଭଳି ଭାବରେ ତୁମେ ଔଷଧ ସେବନ କରିବ, ସକାଳୁ ଉଠିକିରି ରାତି ପର୍ଯ୍ୟନ୍ତ ଏଇଭଳି ଭାବରେ ଔଷଧ ସେବନ କର, ସେବନ କଲେ ତୁମେ ଭଲ ହେବ, ତୁମର ଭବରୋଗ ଦୂର ହେବ। କରୁଣା କ'ଣ, ଯେତେ ରୋଗ ଅଛି ସବୁ ରୋଗ ଦୂର ହେବ, କିନ୍ତୁ ଯଦି ତୁମେ ମନ ଇଚ୍ଛା କାର୍ଯ୍ୟ କରିବ ତାହେଲେ ତୁମେ ଭଲ ହୋଇପାରିବ ନାହିଁ, ପୁଣି ନବ ପଡ଼ିବ, ପୁନରପି ଜନନମ ପୁନରପି ମରଣମ, ଏଇଭଳି ଭାବରେ ଚାଲିଛି କଥା। ତେଣୁ ଏ ଶ୍ଳୋକର ଭାଷ୍ୟରେ 39 ଶ୍ଳୋକ ନା, 39 ଶ୍ଳୋକରେ ବିଶ୍ୱନାଥ ଚକ୍ରଠାକୁ କହୁଛନ୍ତି, ବଡ଼ ଭାଷ୍ୟ ଦେଇଛନ୍ତି ଯେ ତତ୍ର ସତ୍ ସନ୍ ମିଶ୍ର, ସତ୍ ଅସତ୍ ମିଶ୍ର, ସତ୍ କହିଲେ ସତ୍ୟଗୁଣ, ଅସତ୍ କହିଲେ ତମଗୁଣ, ମିଶ୍ର କହିଲେ ରଜତମ ଗୁଣ ବା ରଜସତ୍ୱ ଗୁଣ ମିଶିକରି, ସାତ୍ୱିକ ତାମସ ରାଜସ୍ୱ ଯା ଜୋନି ଜୋନି ତାସୁ ଅଶ୍ୟ ଜନ୍ମ ନାସ୍ତି। ଭଗବାନଙ୍କର ସେଭଳି ଜନ୍ମ ନୁହଁ, ଭଗବାନଙ୍କ ଜନ୍ମ ହେଉଛି ଦିବ୍ୟ। ଏ ଯେଉଁ ଆମେ ଯେଉଁ ଆସୁ ସତ୍ ଅସତ୍ ଜୋନି ଜନ୍ମଛୁ, ଆମ ଗୁଣର ପ୍ରଭାବରେ ପୁରୁଷ ପ୍ରକୃତି ସ୍ତୋହି ଭୁଙ୍କ୍ତେ ପ୍ରକୃତି ଜାଣ ଗୁଣାନ କାରଣ ଗୁଣ ସଙ୍କୋଷ ସଦସତ୍ ଜୋନି ଜନ୍ମଛୁ। ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଲେ ଆମେ କାହିଁକି ଜଣେ ବହୁତ ଉଚ୍ଚ କୂଳରେ ଜନ୍ମ ନେଉଛି, ବହୁତ ଦରିଦ୍ର କୂଳରେ ଜନ୍ମ ନେଉଛି, ବହୁତ ସୁନ୍ଦର ଦେଖାଯାଉଛି, ବହୁତ ଜଣେ ଅସୁନ୍ଦର ଦେଖାଯାଉଛି, କଣା ଛୋଟା ହୋଇକି ଜନ୍ମ ହେଉଛି, କାରଣ କ'ଣ? କିଏ ଦେବଜନ୍ମ ପ୍ରାପ୍ତ ହେଉଛି, କିଏ ପଶୁଜନୀ ପ୍ରାପ୍ତ ହେଉଛି, କାରଣ କ'ଣ? 13 ଅଧ୍ୟାୟରେ ସେଇଟା କୁହାଗଲା, କାରଣ ପୁରୁଷ ପ୍ରକୃତି ସ୍ତୋଇ, ଏଇ ପ୍ରକୃତି ଯେଉଁ ରହିଛି ସତ୍ୟରଜତମ, ଏଇ ତିନି ଗୁଣରେ ଭୁଙ୍କ୍ତେ ପ୍ରକୃତି ଜାଣ ଗୁଣାନ, ଏଇ ଗୁଣକୁ ଆମେ ଭୋଗିବା ପାଇଁ ଚାହୁଁଛେ। ଏ ସତ୍ୟଗୁଣର ରହିଛି ଯେଉଁ ଆନନ୍ଦ ରହିଛି, ରଜଗୁଣର ଆନନ୍ଦ ରହିଛି, ତମଗୁଣ ଆନନ୍ଦ ସୁଖ କୁହାଯାଇଛି, 18 ଅଧ୍ୟାୟରେ ବର୍ଣ୍ଣନା କଲେ ସୁଖ କିଭଳି ସୁଖ, ସବୁ ଜିନିଷ ଗୁଣରେ ରହିଛି, ଖାଦ୍ୟ ସେଇଭଳି ଭାବେ ରହିଛି, ଆହାର ସ୍ତୁ ଅବିଶ୍ୱାସ ତ୍ରିବିଧା ଭୌତି ପ୍ରିୟା ଯଜ୍ଞ ତପସ୍ ତଥା ଦାନ ସବୁକିଛି ତିନି ଗୁଣରେ ରହିଛି, ଯାହାର ଯେଉଁ ଗୁଣ ସେ ସେଇଟାକୁ ଆନନ୍ଦ ଉପଭୋଗ କରିବା ପାଇଁ ଚାହୁଁଛି। ତେଣୁ ଏଇ ଯେଉଁ ଇଏ ହେଉଛି କାରଣ, ସେଥିପାଇଁ କିଏ ଉନ୍ନତ ଲୋକ ଉନ୍ନତ ଜନ୍ମ ପ୍ରାପ୍ତ ହେଉଛି, କିଏ ନୀଚ ଜନ୍ମ ପ୍ରାପ୍ତ ହେଉଛି, ଇଏ ହେଉଛି କାରଣ। କିନ୍ତୁ ଭଗବାନ ଭଗବାନ କେତେବେଳେ ଦେବଜନରେ ଆସୁଛନ୍ତି, କେତେବେଳେ ମନୁଷ୍ୟ ଜନରେ ଆସୁଛନ୍ତି, କେତେବେଳେ ନୀଚ ଜନରେ ଆସୁଛନ୍ତି, ପଶୁ ଜନରେ ଆସୁଛନ୍ତି, କେତେବେଳେ ଜଳ ଜନରେ ଆସୁଛନ୍ତି, ଜଳଜୀବ ଜନରେ ଆସୁଛନ୍ତି, କିନ୍ତୁ ଭଗବାନ ସେଭଳି ନୁହନ୍ତି। ଭଗବାନ ଜନ୍ମ ହେଉଛି ଦିବ୍ୟ, ତତ୍ର ସତ୍ ଅସତ୍ ମିଶ୍ରା ସାତ୍ୱିକ ତାମସ ରାଜସ୍ୱ ଯାହା ଜନେଉ ତାସୁ ଅଶ୍ୟ ଜନ୍ମ ନାହାନ୍ତି, ଭଗବାନଙ୍କ ସେଭଳି ଜନ୍ମ ନାହିଁ, ଏଇଟା ବୁଝିବାକୁ ପଡ଼ିବ। ଭଗବାନ ଜନ୍ମ ହେଉଛି ଦିବ୍ୟ, ଜନ୍ମ ଅଭାବ ଏବ ତତ୍ ଉତ୍ତର କାଳ ଭବଂ କର୍ମା ବି ନାସ୍ତି, ଯଦି ଜନ୍ମ ନାହିଁ ତାହେଲେ ପରଜନ୍ମ କଥା ଆଉ କାହିଁକି ଆସିବ, ଏ ଜନ୍ମ ତ ନାହିଁ ପରଜନ୍ମ କଥା ଆଉ କାହିଁକି ଆସିବ, ପରଜନ୍ମ ତତ୍ ଉତ୍ତର କାଳ ଭବଂ କର୍ମା ବି ନାସ୍ତି, ଏ ଜନ୍ମରେ କିଛି କର୍ମ ନାହିଁ, ପରଜନ୍ମରେ ଆଉ କ'ଣ ଆସିବ କର୍ମ, ତାଦୃଶ ଜନ୍ମ ଦେହ ବି ନାସ୍ତି, ଏବଂ ସେଇଭଳି ଭାବରେ ତାଙ୍କର ସେ ଦେହ ମଧ୍ୟ ନାହିଁ, ସେଭଳି ଦେହ ପାଇବ ନାହିଁ, କିନ୍ତୁ ତେନ ଦେହେନ କ୍ରୀଡ଼ା ବି ନୈବାର୍ଥ ପ୍ରୟୋଜନ ନୈବ, କିନ୍ତୁ ସିଏ ଖେଳିବା ପାଇଁ ଆସନ୍ତି, ତାଙ୍କର ଗୋଟେ କର୍ତ୍ତବ୍ୟ ଅଛି, ଏଇଟା ନହେଲେ ନ ଚଳେ, ଏଇଟା କରିବ ନହେଲେ ନ ଚଳେ ନା, ଏଇଟା ଭଗବାନଙ୍କର ଖେଳ। ତେଣୁ ଏ ଯେଉଁ କୁହାଯାଇଛି ଭଗବାନ ଯଦି ଆସନ୍ତି ନାହିଁ, କିନ୍ତୁ ସିଏ କ'ଣ କରନ୍ତି ନା, ନନ୍ଦ ମହାରାଜ ଇତ୍ୟାଦି ସିଏ ପିତା ମାତାଙ୍କୁ ସବୁ ଗ୍ରହଣ କରନ୍ତି, ପିତାମାତା ଗ୍ରହଣ କରନ୍ତି, ନନ୍ଦ ମହାରାଜ ତୁମକୁ ସେ ଗ୍ରହଣ କରିଛନ୍ତି, ପିତା ରୂପରେ ଗ୍ରହଣ କରିଛନ୍ତି, ଏହି ଭାବରେ ଏଇଟା କୁହାଯାଉଛି। ପିତାମାତାଙ୍କୁ ସେ ଗ୍ରହଣ କରନ୍ତି, କେତେବେଳେ ଜଗନ୍ନାଥ ମିଶ୍ର ସତୀମାତାଙ୍କୁ ପିତାମାତା ରୂପରେ ଗ୍ରହଣ କରନ୍ତି, ଏଇଭଳି ଭାବରେ ତାଙ୍କର ଲୀଳା ଚାଲେ। ତେଣୁ ଯେ ପ୍ରଶ୍ନ ଆସିବ ଯେ ଶୁଦ୍ଧ ଏଇଠି ସେ ପ୍ରଶ୍ନ କରିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଗୁଣାଚର ଶୁଦ୍ଧ ଦେବକୀ କୌଶଳାଦି ଜନ୍ମ ତତ୍ପର ସେଇ ରୂପ ଦେହ କ୍ରୀଡ଼ା ପ୍ରଜନ ଅଛେ, ସେଇ ରୂପ ମାତା ପିତା ମଧ୍ୟ ଅଛନ୍ତି, ମାନେ ମାତା ପିତା ମଧ୍ୟ ସେ ଗ୍ରହଣ କରୁ, କ୍ରୀଡ଼ାରେ ତାଙ୍କର ମଧ୍ୟ ସବୁ ସାମିଲ ହେବେ ସେମାନେ ସବୁ। ତେଣୁ ସେ ଭକ୍ତମାନଙ୍କର ଦୁଃଖକୁ ଦୂର କରନ୍ତି, ଏଇଟା ରହିଛି, ଆଉ ପରଶ୍ଳୋକରେ ଆସିବ ସେଇଟା, କାହିଁକି ଅନ୍ୟମାନେ ଦୁଃଖ ପାଉଛନ୍ତି। ଆଚ୍ଛା, ଏ ଶ୍ଳୋକରେ ସମୟ ଅଛି ତ, ସନାତନ ଗୋସ୍ୱାମୀ କହୁଛନ୍ତି ସୋ ସୃଜତି ଇତି 46 ଏଇଟା 46-49 କିଛି ନାହିଁ 46-40। ଆଚ୍ଛା, ତା ପରଶ୍ଳୋକରେ କହୁଛି ସତ୍ୱଂ ରଜସ୍ତମ ଇତି ଭଜତେ ନିର୍ଗୁଣ ଗୁଣାନ୍ କ୍ରୀଡ଼ନ୍ ଅତୀତୋପି ଗୁଣୈ ସୃଜତି ଅବତି ହନ୍ତ୍ୟକ ହନ୍ତ୍ୟକ ନା ହନ୍ତ୍ୟଜ ହନ୍ତ୍ୟଜ ଅଜ ଭଗବାନ ଅଜ ସିଏ ସତ୍ୱଂ ରଜସ୍ତମ ଇତି ଭଜତେ ନିର୍ଗୁଣ ଗୁଣାନ୍। ସତ୍ୱ ରଜତମ ଏ ଯେଉଁ ତିନି ଗୁଣ ରହିଛନ୍ତି ଭଗବାନ, କେତେବେଳେ ସେଇଟା ସତ୍ୱଗୁଣରେ ଆସନ୍ତି, କେତେବେଳେ ରଜଗୁଣରେ ଆସନ୍ତି, କେତେ ତମ ଗୁଣରେ ମଧ୍ୟ ଆସନ୍ତି, ଭଜତେ ନିର୍ଗୁଣ, କିନ୍ତୁ ସିଏ ହେଉଛନ୍ତି ଗୁଣର ଉର୍ଦ୍ଧ୍ୱରେ, ନିର୍ଗୁଣ ଗୁଣାନ୍ ଗୁଣର ସେ ଉର୍ଦ୍ଧ୍ୱରେ। କ୍ରୀଡ଼ାନ୍ ଅତୀତୋପି ତେଣୁ କ୍ରୀଡ଼ା କରିବା ପାଇଁ ଅତୀତ କହିଲେ ଚିନ୍ମୟ, ଯଦିଓ ତାଙ୍କ ଗୁଣ କହିଲେ ଗୁଣ ସବୁ ବ୍ୟବହାର କରି ସେ ଯେଉଁ କେତେବେଳେ ସତ୍ୱଗୁଣରେ ଆସନ୍ତି, କେତେବେଳେ ରଜଗୁଣରେ ଆସନ୍ତି, କେତେବେଳେ ତମ ଗୁଣରେ ମଧ୍ୟ ଆସନ୍ତି ଭଗବାନ, ଯେ ବିଭିନ୍ନ ରୂପରେ ଆସନ୍ତି ନା ଭଗବାନ, ଯେଉଁ ସେ ପ୍ରଶ୍ନଟି ପଚାରିଥିଲେ ଭଗବାନ ପୁଣି ତମ ଗୁଣରେ କାହିଁକି ଆସିଲେ, ମତ୍ସ୍ୟ କାହିଁକି ହେଲେ, ଅଷ୍ଟମ ସ୍କନ୍ଦ 24 ଅଧ୍ୟାୟରେ ବର୍ଣ୍ଣନା କରାଯିବ ମତ୍ସ୍ୟ ଅବତାର ରହିଛି। ତେଣୁ କେତେବେଳେ ପରଶୁରାମ ରୂପରେ ଆସ ରଜଗୁଣ ଆସୁଛି, ରଜଗୁଣ ହତ୍ୟା କରିଦେଉଛନ୍ତି, 21 ବାର ନକ୍ଷତ୍ର କରିଦେଉଛନ୍ତି, ସତ୍ୱଗୁଣରେ ଆସନ୍ତି ଭଗବାନ, କେତେବେଳେ ସତ୍ୱଗୁଣକୁ ଆସ ବିଷ୍ଣୁ ସତ୍ୱଗୁଣରେ ଆସନ୍ତି, ବିଷ୍ଣୁ ରହିଛନ୍ତି ସତ୍ୱଗୁଣର ଅବତାର ସିଏ, କେତେବେଳେ ରଜଗୁଣ ଗୁଣ ଅବତାର ଯେଉଁ ରହିଛି, ବ୍ରହ୍ମା ଆସନ୍ତି ରଜଗୁଣରେ ଆସନ୍ତି ବ୍ରହ୍ମା, ତମ ଗୁଣକୁ ଆଶ୍ରୟ କରି ଶିବଜୀ ଆସନ୍ତି, ଏଇଭଳି ଭାବରେ ଗୁଣ ଅବତାର ଭଗବାନ ବିଭିନ୍ନ ଅବତାର ସବୁ ରହିଛି, ଆସିକରି କ'ଣ କରନ୍ତି ନା ସୃଜତି, ବ୍ରହ୍ମା ରୂପରେ ସେ ସୃଷ୍ଟି କରନ୍ତି, ଅବତି କହିଲେ ପାଳନ କରନ୍ତି, ବିଷ୍ଣୁ ରୂପରେ ପାଳନ କରନ୍ତି, ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା, ସେଥିପାଇଁ ରାଜାଙ୍କୁ କୁହାଯାଏ ନରାଣାଙ୍କ ନରାଧିପମ, ମନୁଷ୍ୟମାନଙ୍କ ଭିତରେ ଯେ ରାଜା ସେ ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି, ବିଷ୍ଣୁ ପାଳନ କରିବେ, ତାଙ୍କର ଅନ୍ୟ ସବୁ ଦାୟିତ୍ୱ ଦେଇଦେଲେ, ସୃଷ୍ଟି ଦାୟିତ୍ୱ ଦେଇଦେଲେ ବ୍ରହ୍ମାଙ୍କୁ, ଧ୍ୱଂସ ଦାୟିତ୍ୱ ଦେଇଦେଲେ ଶିବଜୀଙ୍କୁ, କିନ୍ତୁ ପାଳନ ଦାୟିତ୍ୱ ନିଜେ ରଖିଲେ ଭଗବାନ ନିଜେ ରଖିଲେ, କାରଣ ପାଳନ କେହି କରିପାରିବେ ନାହିଁ, ତେଣୁ ଭଗବାନ ନିଜେ ପାଳନ କଲେ, ତେଣୁ ଯିଏ ରାଜା ଯିଏ ପ୍ରଜା ପାଳନ କରିବେ ସେ ହେଉଛନ୍ତି ବିଷ୍ଣୁଙ୍କର ପ୍ରତିନିଧି, ବିଷ୍ଣୁଙ୍କର ପ୍ରତିନିଧି ହେଲେ ସେ ପାଳନ କରିପାରିବେ, ନହେଲେ ସବୁ କ'ଣ ଦଳନ କରିବେ, ବିଭିନ୍ନ ପ୍ରକାର କ'ଣ ସବୁ ଉତ୍ପାଦ ସୃଷ୍ଟି ହେବ, ରାଜା ଠିକ୍ ଭାବରେ ରାଜ୍ୟ ଶାସନ ନ କରିପାରିଲେ, ଶାସନନୀତି ଅନୁସାରେ ଯଦି ଶାସନ ନ କରିପାରିବେ ତାହେଲେ ସବୁ ପ୍ରକାର ଉତ୍ପାଦ ହେବ। ତେଣୁ ସୁଜତି ଅବତି ହନ୍ତି ଅଜ, ସିଏ ଅଜ କହୁଛନ୍ତି, ଉଦ୍ଧବ କହୁଛନ୍ତି ନନ୍ଦ ମହାରାଜକୁ, ତାଙ୍କୁ ସାନ୍ତ୍ୱନା ଦେବେ, ଜ୍ଞାନ ଦେବେ, ସବୁ କଥା ରହିଛି ତା ଦେହରେ, ବହୁତ କଥା ରହିଛି, ବୁଦ୍ଧିମାନ ବୁଦ୍ଧି ସପ୍ତମ ସିଏ, ଏଭଳି କଥା କହିବେ ନନ୍ଦ ମହାରାଜଙ୍କୁ ସାନ୍ତ୍ୱନା ପ୍ରାପ୍ତ ହେବେ, ବୁଦ୍ଧି ତାଙ୍କର ରହିଛି, ବୁଦ୍ଧି ସପ୍ତମ ସିଏ, ଅଜ କହିଦେଲେ, ଅଜ କହିଲେ ତାଙ୍କର ଜନ୍ମ ନାହିଁ, ନନ୍ଦ ମହାରାଜ ଚିନ୍ତା କରିବେ କ'ଣ ଏ ଜିନିଷ କ'ଣ ଘଟଣା କ'ଣ ଘଟଣା ଏମିତି ହେଇକିରି ଲାଷ୍ଟକୁ କହିବେ ଠିକ୍ ଅଛି ଉଦ୍ଧବ ତୁମେ ଯେଉଁ କହୁଛ ସେ ଭଗବାନ ବୋଲି ମୋତେ ଆଶୀର୍ବାଦ ଦିଅ, ତାଙ୍କ ପାଖରେ ମୋର ମନ କାୟ ମନ ବାକ୍ୟ ମୋ ପାଖରେ ରହୁ, ତାଙ୍କ ପାଖରେ ରହୁ, ଅନ୍ତିମରେ କହିବେ 47 ଦୁଇଟି ଅଧ୍ୟାୟରେ ଉଦ୍ଧବ ସନ୍ଦେଶ ରହିଛି, ଦୁଇଟି ଅଧ୍ୟାୟରେ ଅନ୍ତିମରେ କହିବେ ତାଙ୍କର ପାଦ ପଦ୍ମରେ ମୋର ରହୁ ମନ କାୟ ଆଉ ଶରୀର ସବୁକିଛି କାୟ ମନ ବାକ୍ୟରେ ମୁଁ ତାଙ୍କର ପାଖରେ ମୋର ରତି ରହୁ, ଏଇଭଳି ଭାବରେ ପ୍ରାର୍ଥନା କରିବେ। ତେଣୁ ହନ୍ତ୍ୟଜ ଆଚ୍ଛା 40 ଶ୍ଲୋକରେ ଏଇଠି କୁହାଯାଉଛି, ଏଇଠି ଏଇ ପ୍ରଶ୍ନଟି ପଚାରେ ନନ୍ଦୀ ମହାରାଜଙ୍କ ମନରେ ଭାବନାଟା ଆସିବ, ଯଦି କହିବେ ସିଏ ଯେ କୃଷ୍ଣଙ୍କର ସବୁଠାରେ ସମଭାବ, ସେ ସମସ୍ତଙ୍କ ପ୍ରତି ସମାନ ବୋଲି କହିଲ, ତାଙ୍କର ପ୍ରିୟ ଅପ୍ରିୟ କେହି ନାହାନ୍ତି, ତାହେଲେ କାହିଁକି କିଏ ସୁଖ ପାଉଛନ୍ତି କିଏ ଦୁଃଖ ପାଉଛନ୍ତି, କାହିଁକି ଏତେ ଲୋକ ମଲେ କରୁଣାରେ, ଏ କାରଣ କ'ଣ? ଏ କାରଣ ପଚାରିଥିଲେ ନନ୍ଦ ମହାରାଜ ଏଇ ଶ୍ଳୋକଟି ସେଥିପାଇଁ ଉଦ୍ଧବ କହୁଛନ୍ତି, କରୁଣାର କାରଣ ଏଇଠି ରହିଛି, କାହିଁକି ଏତେ ଲୋକ ମଲେ, ନନ୍ଦ ମହାରାଜ କହୁଛନ୍ତି, କାହିଁକି ଜଣେ ସୁଖୀ କାହିଁକି ଦୁଃଖୀ ହେଉଛି, କାରଣ କ'ଣ? ସେ ତ ସମସ୍ତଙ୍କ ପ୍ରତି ସମାନ, କାରଣ କ'ଣ? ନା ଉଦ୍ଧବ ବର୍ତ୍ତମାନ ଏହି ଶ୍ଳୋକଟି କହିବେ, କାରଣ ହେଉଛି ଏଇଟା, ସତ୍ତ୍ୱ ରଜସ୍ତମ ଇତି ଭଜତେ ନିର୍ଗୁଣ ଗୁଣାନ୍ କ୍ରୀଡ଼ାନ୍ ଅତୀତୋପି ଗୁଣେଇ ସୁଦତି ଅବତି ହନ୍ତ୍ୟଜ। ଏ ସୁଖ ଦୁଃଖାଦର କାରଣ ହେଉଛି ପ୍ରକୃତିର ସତ୍ତ୍ୱ ରଜ ତମ ଆଦି ଗୁଣ କୃତ, ବ୍ରହ୍ମକୃତ ନୁହଁ। ଭଗବାନ କହୁନାହାନ୍ତି ତମେ କଷ୍ଟ ଭୋଗ କର, କରୋନାରେ ମୃତ୍ୟୁବରଣ କର, ଅମଙ୍ଗ କର, ସମ କର, ଭଗବାନ ଚାହୁଁନାହାନ୍ତି ତମେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ପାଅ। ଭଗବାନ କହନ୍ତି ତମେ ମୋ ପାଖକୁ ଆସ, ଆନନ୍ଦରେ ସବୁକିଛି ତ୍ୟାଗ କରି ମୋ ପାଖକୁ ଆସ, ସର୍ବଧର୍ମାନ ପରିତ୍ୟଜ୍ୟ ମୋର ଶରଣରେ ଆସ, ମୁଁ ତୁମକୁ ଆନନ୍ଦ ପ୍ରଦାନ କରିବି, ମୁଁ ନୃତ୍ୟ କରୁଛି ତ ମୋ ସହିତ ମିଶ, ନୃତ୍ୟ କର, ଆନନ୍ଦ ପାଅ, ଦୁଃଖ କିଛି ନାହିଁ। କିନ୍ତୁ ଭଗବାନ ଭୁଲିଗଲେ ଦୁଃଖ ପାଇବ, କୃଷ୍ଣ ବୋଲି ସେହି ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦେହ ସଂସାର ଆଦି ଦୁଃଖ, ଏଇ ବିଭିନ୍ନ ପ୍ରକାର କରୁଣା ଇତ୍ୟାଦି ଯେଉଁ ଦୁଃଖ ରହିଛି କାରଣ ହେଉଛି ଭଗବାନ ଭୁଲି ଯାଇଥିବାରୁ, ଏ କାରଣ ହେଉଛି ସେଇଟା। ଉଦ୍ଧବ ସେଥିପାଇଁ ଏଇ କଥା କହୁଛନ୍ତି, ନନ୍ଦ ମହାରାଜଙ୍କ ମନୋଭାବ ବୁଝି ଏ ଶ୍ଳୋକଟି କହିଲେ, ତେଣୁ କହୁଛନ୍ତି କୃଷ୍ଣ ହେଉଛନ୍ତି ନିର୍ଗୁଣ, ମାୟା ଶକ୍ତିର ପ୍ରତି ସେ ଯେଉଁ ରହିଛି ବହିରଙ୍ଗ ଶକ୍ତି ରହିଛି ଏଇଟାକୁ ଈକ୍ଷଣ କରିକିରି ଏ ସତ୍ୱରଜ ଏ ପ୍ରକୃତିର ଗୁଣ ସମୂହ ଦ୍ୱାରା ସେ ଭଗବାନ ସ୍ୱୀକାର କରୁଛନ୍ତି। ସତ୍ୱରଜ ତମ ଗୁଣ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ଆମେ ଭଗବାନ ସହିତ ମିଶିବୁ ନାହିଁ, ଆମେ ଇଣ୍ଡିପେଣ୍ଡେଣ୍ଟଲି ଉପଭୋଗ କରିବୁ, ଭଗବାନର ସହିତ ଉପଭୋଗକାରୀ ଆମେ ଉପଭୋଗ କରିବୁ। ଇଏ ହେଉଛି ଈର୍ଷା, ଏଇଠୁ ଆରମ୍ଭ ହେଉଛି ଈର୍ଷା, ପ୍ରଭୁପାଦ ମହାରାଜ କହିଛନ୍ତି ଈର୍ଷା ଏଇଠୁ ଆସୁଛି, ସେଥିପାଇଁ ଆମର ଭୌତିକ ଜଗତ ସବୁ ପତନ ହେଇଛି। ତେଣୁ ଭଗବାନ ଆମର ଯେଉଁ ନାହିଁ ଶକ୍ତି ଉପଭୋଗ କରିବା ପାଇଁ, ଆମର ଶକ୍ତି ନାହିଁ, କିନ୍ତୁ ଭଗବାନ କୃପା କରି ଦେଉଛନ୍ତି, ଏ ଉପଭୋଗ କର, ଉପଭୋଗ ତୁ କରିପାରିବୁ, ନେ ଉପଭୋଗ କର, କ'ଣ କରୁଛୁ କର, ଆମର ଉପଭୋଗ କରିବାର କ୍ଷମତା ନାହିଁ, ସେଥିପାଇଁ ଦୁଃଖ ଦୁଃଖାଳୟଙ୍କୁ ଆସିଲେ ଦୁଃଖାଳୟ ଦୁଃଖରେ କିଏ ଉପଭୋଗ କରିବ? ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଯଦି କୁହାଯିବ ତେଣୁ କୁହାଯିବ ଦେଖ ତମେ ଆସି ଉପଭୋଗ କର, ଏଠି କେଉଁଠି ନା ଏଠି ସବୁ ନର୍ଦ୍ଦମା ନାଳ ସବୁ ରହିଛି, ଏଇ ନାଳ ଭିତରେ ରହିକିରି ଉପଭୋଗ କର, ହଁ ଏଇଟା କ'ଣ ଉପଭୋଗ କରିବା ଯୋଗ୍ୟ ସ୍ଥାନ? ତେଣୁ ଭଗବାନ ସେଥିପାଇଁ କହିଦେଲେ, ଲେଖିଦେଲେ, ଲେଖାଯିବ ଔଷଧାଳୟ, ଏଇଟା ମନ୍ଦିର ଲେଖା କ'ଣ ଦେବାଳୟ ସବୁ ଆଳୟ ସବୁ ସୈନ୍ୟମାନଙ୍କର ସୈନ୍ୟଗାର ବା କ'ଣ ଅସ୍ତ୍ରାଗାର ଅସ୍ତ୍ରାଳୟ ଅସ୍ତ୍ର ସବୁ ରହିଛି, ସବୁ ଲେଖା ହେଉଛି ଆଳୟ ସବୁ ରହିଛି, ସ୍କୁଲ ବିଦ୍ୟାଳୟ ସବୁ ଆଳୟର ସବୁ ରହିଛି। ଭଗବାନ ଏ ଭୌତିକ ଜଗତ ସୃଷ୍ଟି କରି ଲେଖିଦେଲେ, ବୋର୍ଡ଼ ଲେଖିଦେଲେ, ଏଣ୍ଟ୍ରାନ୍ସରେ ଲେଖିଦେଲେ କ'ଣ ଦୁଃଖାଳୟ, ଦୁଃଖାଳୟ ଅନେକ ପ୍ରକାର ଦୁଃଖ ରହିଛି, ଗୋଟିଏ ଦୁଃଖ ନୁହଁ, ଗୋଟିଏ ଗଲେ କରୁଣା ଗଲେ ଆଉ ଗୋଟେ ଆସିବ, ବରୁଣା ଆସିବ, ବରୁଣା ଆସିବ, ମରୁଣା ଆସିବ, ମରୁଣା, ଏଇଭଳି ଭାବରେ ଅନେକ ଦଶାନ ଦର୍ଶନମ ଅନୁଦର୍ଶନମ ଗୋଟେ ଥର ଦେଖିଦେଲେ ନା ପ୍ରତିଦିନ ଦେଖିବ, ଏଇଟା ଇଏ ହେଉଛି ଜ୍ଞାନ। ଦୁଃଖ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନମ ଭଗବାନ ଭୌତିକ ଜଗତ ସୃଷ୍ଟି କରି ଲେଖିଦେଲେ, ବିଗିନିଂ ଏଣ୍ଟ୍ରାନ୍ସ ଲେଖିଦେଲେ ଦୁଃଖାଳୟମ। ଜଣେ କହିବ ଠିକ୍ ଅଛି ସାର୍ ମୁଁ ଯିବି ଦୁଃଖାଳୟ ରହିବି, କିଛି ଅସୁବିଧା ନାହିଁ, ମୁଁ ଦୁଃଖ ପାଇବି, ସମସ୍ତେ ସୁଖ ପାଉଛନ୍ତି ମୁଁ ଦୁଃଖରେ ରହିବି, କିଛି ଅସୁବିଧା ନା ରହିପାରିବନି, ଅଶାଶ୍ୱତମ ଦୁଃଖାଳୟମ ଅଶାଶ୍ୱତମ। ଏ ଭୌତିକ ଜଗତର ପ୍ରକୃତି ହେଉଛି ଏଇଟା, ଦୁଃଖାଳୟମ ଅଶାଶ୍ୱତମ, ତମେ ଚାହିଁଲେ ମଧ୍ୟ ଦୁଃଖରେ ରହିପାରିବ ନାହିଁ, ଅଶାଶ୍ୱତମ ସୃଷ୍ଟି ହେବ, କିଛି କାଳ ରହିବ, ତାପରେ ଧ୍ୱଂସ ହୋଇଯିବ, ଅଶାଶ୍ୱତମ ଭଗବାନ କହିଲେ। କିନ୍ତୁ ତଥାପି ଆମେ କ'ଣ ଜିଦି ଜିଦ୍ ଘୋର, ଆମେ ନା ଆମେ ତୁମ କଥା ଶୁଣିବୁ ନାହିଁ, ଆମେ ଉପଭୋଗ କରିବୁ, ଯାହା ଉପଭୋଗ କର, କରୁଣାକୁ ଉପଭୋଗ କର। ତେଣୁ ଇଏ ହେଉଛି କାରଣ, ଇଏ ହେଲା ନନ୍ଦ ମହାରାଜ ଏଇଭଳି ଭାବରେ ଭଗବାନ ଚାହୁଁନାହାନ୍ତି ତୁମେ ଦୁଃଖ ଉପଭୋଗ କର, ସେଇଥିପାଇଁ ଭଗବାନ ତୁମ ପାଖରେ ରହିଛନ୍ତି, ସବୁବେଳେ ଜ୍ଞାନ ଦେଉଛନ୍ତି, ପୁତ୍ର ତୁ ମୋ ପାଖକୁ ଆ, ଆମେ ସେଦିନ କହୁଥିଲୁ ଭଗବାନ କହୁ ଆ ଆ ଆ, ସେ ନା ତୁ ଯା, ମୁଁ ତୋ କଥା ଶୁଣିବି ନାହିଁ, ମୁଁ ଏଇଠି ରହିବି, ଆନନ୍ଦ ରହିଛି, ଭଗବାନ ରହିଛନ୍ତି ପାଖରେ ରହିଛନ୍ତି, ଦେଖ ବିସ୍ତାର କୀଟର ଶରୀରରେ ମଧ୍ୟ ରହିଛନ୍ତି ଭଗବାନ, କେତେ କରୁଣା ଭଗବାନଙ୍କର, ଖାଲି ଯେ ଦେବମାନଙ୍କର ଦେବତାମାନଙ୍କର ହୃଦୟ ରହିଛନ୍ତି ତା ନୁହଁ, ବିସ୍ତାର ଯେଉଁ କୀଟ ରହିଛି କ'ଣ ତାକୁ କହନ୍ତି, ସେ ଯେଉଁ ଇଏ କୃମି ତା ଦେହରେ ମଧ୍ୟ ରହିଛନ୍ତି, ତାର ହୃଦୟରେ ମଧ୍ୟ ରହିଛନ୍ତି, ତାକୁ କହୁଛନ୍ତି ତା ତୁ କାହିଁକି ବିଷ୍ଠାରେ ରହିଛୁ, ଜଗଧାମ ଚାଲ ଯିବା, ନା ନା ମୁଁ ଯିବି ଏଇଟାଟିକୁ ଉପଭୋଗ କରି ସାରେ, ଏଇ ଭଳିଆ ଚାଲିଛି କଥା। ଭଗବତ ଗୀତାରେ ଭଗବାନ କହିଲେ ମତ୍ଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦା ତରିଶେଚି ଅଥ ଚେତ ମହଙ୍କାର ନ ଶୋଷିଛି ବିନକ୍ଷତି। ଦେଖ ପୁତ୍ର, ତୋତେ ମୁଁ ସବୁ ଜ୍ଞାନ ଦେଲି ଅର୍ଜୁନ, ତାତ ତୁମକୁ ସବୁ ଜ୍ଞାନ ଦେଇଦେଲି, ତମେ ଏଇଟା ଚିନ୍ତା କର, ଯଦି ମୋ କଥା ଚିନ୍ତା କରିବ ତାହେଲେ ମୋର ମତ୍ଚିତ ସର୍ବଦୁର୍ଗ, ତମେ ସମସ୍ତ କରୁଣା କ'ଣ ଯେତେ ଦୁର୍ଗ ଅଛି ସବୁ ପାର ହେଇଯିବ। ମତ୍ଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ, ଭଗବାନ ପ୍ରସାଦ ରହିଛି, ଭଗବାନ କୃପା ରହିଛି, ପାର ହେଇଯିବ। କିନ୍ତୁ ଆମେ ଶୁଣୁନେ କାହିଁକି ନା ଅହଙ୍କାର, ଏ ଅହଙ୍କାର ହେଉଛି ବହୁତ ସୂକ୍ଷ୍ମ ଅହଙ୍କାର। ମୁଁ ଅମକ, ମୁଁ ଅମକ, ମୁଁ ଅମକ, ମୁଁ ବ୍ରହ୍ମଚାରୀ, ମୁଁ ବାନପ୍ରସ୍ଥ, ମୁଁ ସନ୍ନ୍ୟାସ, ମୁଁ ଅମକ, ମୁଁ କ'ଣ ଗୃହସ୍ଥ, ମୁଁ ଏ ମୁଁ ବ୍ରାହ୍ମଣ, ମୁଁ କ୍ଷତ୍ରିୟ, ଇଏ ଅହଙ୍କାର। ଇଏ ଅହଙ୍କାରଟା ଏତେ ସହଜ ଜିନିଷ ନୁହଁ, ମୁଁ ଆଉ ମୁଁ ତ ଭିତରେ ତଫାତ୍ ଜଣେ ଜାଣିପାରିବ ନାହିଁ, ବହୁତ ବହୁତ ସୂକ୍ଷ୍ମ ଅହଙ୍କାର। ମନ ତା'ପରେ ବୁଦ୍ଧି ତା'ପରେ ଅହଙ୍କାର, ବହୁତ ସୂକ୍ଷ୍ମ, ଆମେ ଜାଣିପାରିବାନି ମୁଁ କହୁଛି ନା ମୁଁ ତ କହୁଛି, ଆମେ ଜାଣିପାରିବାନି ଅହଙ୍କାର ଏଭଳି ରହିଛି ଅହଙ୍କାର। ଅହଙ୍କାର ଭଗବାନ କହିଲେ କିନ୍ତୁ ଯଦି ଅହଙ୍କାର ନ ଅହଙ୍କାର ବସ ତ ଆମେ ଶୁଣୁନାହିଁ ଭଗବାନ କଥା। ମନ୍ଦିରକୁ ଆସିଲେ ମଧ୍ୟ ଭଗବାନ ମନ୍ଦିରରେ ଯେଉଁ ନିୟମ ରହିଛି ଏଇଭଳି ଭାବେ ତୁମେ ଔଷଧ ସେବନ କରିବ ନା, ଇଏ ମୋର ଅହଙ୍କାର ଅହଙ୍କାର ରହିଛି ମନ୍ଦିରରେ ଆସିଲେ। ସେଇଥିପାଇଁ କୁହାଗଲା ବହୁଜନ୍ମ କରି ଯଦି ଶ୍ରବଣ କୀର୍ତ୍ତନ ତଥାପି ନ ହଏ କୃଷ୍ଣ ପାଦେ ପ୍ରେମ ଧନ, ଇଏ ଅହଙ୍କାର ଏତେ ସହଜରେ ଭାଙ୍ଗିବ ନାହିଁ ଅହଙ୍କାରଟା, ଏଭଳି ରହିଛି। ଫଲ୍ସ ଇଗୋ, ପ୍ରଭୁପାଦ ମହାରାଜ କହିଲେ ଫଲ୍ସ ଇଗୋ, ଅହଙ୍କାର ଅର୍ଥ କହିଲେ ଆମେ କହିବା ଇଗୋ, କିନ୍ତୁ ପ୍ରଭୁପାଦ କହିଲେ ମହାରାଜ କହିଲେ ଫଲ୍ସ ଇଗୋ, ଇଟ୍ ଇଜ୍ ନଟ୍ ଅହଙ୍କାର, ଇଟ୍ ଇଜ୍ ନଟ୍, ଇଏ ଆମର ଅହଙ୍କାର ନୁହଁ, ଆମର ସତ୍ତ୍ୱିକ ଅହଙ୍କାର ରହିଛି, ଆମ ପ୍ରକୃତ ଅହଙ୍କାର ଅଛି। ପ୍ରକୃତ ଅହଙ୍କାର କ'ଣ? ପ୍ରଦ୍ୟୁନ ନିଖିଳ ପରମାନନ୍ଦ ପୂର୍ଣ୍ଣାମ ତା ଧୈରୀ ଗୋପୀ ଭର୍ତ୍ତୁର ପଦ କମଳୟୋ ଦାସ ଦାସାନ ଦାସ, ଇଏ ହେଉଛି ଆମର ଅହଙ୍କାର। ଆମେ ହେଉଛି ଭଗବାନଙ୍କର ଯିଏକି ଗୋପୀମାନଙ୍କୁ ପାଳନ କରନ୍ତି ତାଙ୍କର ପାଦପଦ୍ମର ଦାସଙ୍କର ଦାସଙ୍କର ଅନୁଦାସ, ଇଏ ହେଉଛି ଆମର ଅହଙ୍କାର, ଇଏ ହେଉଛି ପ୍ରକୃତ ଅହଙ୍କାର। ବ୍ରହ୍ମାସ୍ମି ଅହଂ ବ୍ରହ୍ମାସ୍ମି ଇଏ ମଧ୍ୟ ଶୁଦ୍ଧ ନୁହଁ। ଯାହାକୁ ଏଇଭଳି ଭାବରେ ଯେଉଁ ରହିଛି ଯେଉଁ ବ୍ରହ୍ମ ଏ ଭଗବାନ ଚାହୁଁନାହାନ୍ତି, କିନ୍ତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ନା ଯିଏ ଯାହା ଉପଭୋଗ କରେ ଏଇଭଳି ଭାବରେ ଯେତେବେଳେ ଉପଭୋଗ କରି କରି ନା ଏତେ ନାହିଁ କର୍ମ ବିଭିନ୍ନ ହାଇ ଉନ୍ନତ ଲୋକକୁ ଗଲେ ଉପଭୋଗ କରିବା ସ୍ୱର୍ଗରେ ଯାହା ମୀମାଂ ପୁଷ୍ପିତାଂ ବାଚଂ ପ୍ରବଦନ୍ତି ଅଭିପସ୍ଥିତ, ବେଦରେ ଏତେ ସୁନ୍ଦର କଥା ରହିଛି, ସ୍ୱର୍ଗ ଲୋକ ଗଲେ ଏତେ ସବୁ ଐଶ୍ୱର୍ଯ୍ୟ ରହିଛି, ସାମ କ'ଣ ସୋମପାନ ରହିଛି, ଅପ୍ସରାମାନେ ରହିଛନ୍ତି, ନନ୍ଦନକାନନ ରହିଛି, ବହୁତ ପୁଷ୍ପିତାଂ ବାଚଂ ବହୁତ ଆକର୍ଷଣ କରିବ। ବେଦରେ ସମସ୍ତ ଲୋକମାନେ କହନ୍ତି ଏଇଟା ହେଉଛି ବେଦର ସାର, ତାତ୍ପର୍ଯ୍ୟ ହେଉଛି ଏଇଟା, ସାର ହେଉଛି ଏଇଟା। ଭଗବାନ କହିଲେ ବେଦ ବାହାଦରତା, ସେମାନେ ବେଦବିତ୍ ନୁହନ୍ତି, ସେମାନେ ହେଉଛି ବେଦ ବାହାଦରତା, କର୍ମକାଣ୍ଡ ଧାରା ରହିକରି ଉପଭୋଗ କରିବା ପାଇଁ ଚାହୁଁଛନ୍ତି, କେବେ ଉପରକୁ ଗଲେ କେବେ ତଳକୁ ଆସିଲେ, ଏହିଭଳି ଭାବରେ ସର୍ବକର୍ମ କଳାପିତ ଜ୍ଞାନେ ପରିସମାପତି ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଏହିଭଳି ଭାବରେ ଉପରକୁ ଯାଇ ତଳକୁ ଯାଇ ଏପଟୁ ଯାଇ ତଳକୁ ଯାଇ ହାଲିଆ ହେଇଗଲା ପରେ ନା ଏଥିରେ ନାହିଁ ଆନନ୍ଦ ନାହିଁ, ଜ୍ଞାନ ମାର୍ଗ ଯିବା, ଭଗବାନ ସହିତ ଏକ ହେଇଯିବା, ଏକ ହେଇଗଲେ ଆନନ୍ଦ ଅଛି, ଏ ଜ୍ଞାନ ମାର୍ଗକୁ ଆସିଲେ, କର୍ମ ମାର୍ଗ ତ୍ୟାଗ କରିଦେଲେ ଜ୍ଞାନ ମାର୍ଗକୁ ଆସିଲେ, ଜ୍ଞାନ ମାର୍ଗ ବି ସେଇଭଳି ଭାବରେ ଚାଲିଲେ ବହୁତ କଷ୍ଟ ସ୍ୱୀକାର କଲେ, ଆରୁହେ କୃଚ୍ଛ୍ରେଣ ପରମ ପଦମ, ବହୁତ କଷ୍ଟ ସ୍ୱୀକାର କରି କରି କରିକି ଯାଇକି ବ୍ରହ୍ମ ଲୋକରେ ପହଞ୍ଚିଲେ ବା ବ୍ରହ୍ମ ସାଯୁଜ୍ୟ ପ୍ରାପ୍ତ ହେଇଗଲେ, କିନ୍ତୁ ସେଠି ମଧ୍ୟ ନା ଏଇଟା ମଧ୍ୟ ନୁହଁ। ଏ ବହୁନା ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ବହୁ ଜନ୍ମ ବିତିଗଲା ପରେ ନା ନା ଏଥିରେ ମଧ୍ୟ ନାହିଁ ଆନନ୍ଦ ନାହିଁ। ବାସୁଦେବ ଭଗବାନ ପାଖରେ ସର୍ବମିତି, ସିଏ ହେଉଛନ୍ତି ମୂଳ, ଇଏ ହେଉଛି ମହାତ୍ମା, ଇଏ ବହୁତ ଦୁର୍ଲଭ, ସୁଦୁର୍ଲଭ, ଖାଲି ଦୁର୍ଲଭ ନୁହଁ ସୁଦୁର୍ଲଭ। ତେଣୁ ସେଇ ଭଗବାନ ସହିତ ମିଶି ଭକ୍ତି ମାର୍ଗକୁ ଆସିବେ ସେମାନେ, ବହୁ ଜନ୍ମ ବିତିଗଲା ପରେ ଆସିବେ, କାହିଁ ଆମେ ଏକାଥରକେ ନ ନେବା ଭକ୍ତି ମାର୍ଗରେ। ପ୍ରଭୁପାଦ ମହାରାଜ କହନ୍ତି ତମେ ଶହେ ମହଲା ଅଛି, ତମେ ସିଢ଼ି ଚଢ଼ି ଚଢ଼ିକି ଯାଅ, ଏତେ ଅଛି ତମର ବଡ଼ ଚାଲିଯିବ, ଲିଫ୍ଟ ଅଛି, ଲିଫ୍ଟ ନ ଦେଇକି ତମେ ନା ମୁଁ ଚାଲିକି ପଳେଇବି, ଯା କେତେ ଯାଉଛି ଯା, କିନ୍ତୁ ଲିଫ୍ଟରେ ଯିବ ସାଙ୍ଗେ ସାଙ୍ଗେ ଖୁସ୍ ମାରିଦେଲ ପହଞ୍ଚିଗଲ। ଆମର ଏଠି ଯେଉଁ ରହିଛି ଲିଫ୍ଟ ସବୁ ରହିଛି, ଏ ଲିଫ୍ଟରେ ଯେତିକି ସମୟ ଲାଗେ, ପାଶ୍ଚାତ୍ୟ ଜଗତରେ ଆମେ ଯାଇଛୁ କାନାଡ଼ାରେ, 24 ମହଲାରେ ପୁଅ ରହିଥିଲା, ଗୋଟିଏ ସେକେଣ୍ଡରେ ଯାଇ ପହଞ୍ଚିବ, ଏତେ ଘୁସ ଘୁସ ହେଇ ଦୌଡ଼ି ପଳେଇବ ସେ ଲିଫ୍ଟ, ଏ ଲିଫ୍ଟ ଆମେ ଏତେ ସେତେ ସ୍ପିଡ଼ରେ ଯାଇପାରେ ନାହିଁ, ଏଇଭଳି ଭାବରେ ଆହୁରି ସ୍ପିଡ଼ିଅର ଲିଫ୍ଟ ରହିଛି, ଗୋଟେ ମାରିଦେଲେ ଯେମିତି ସୁଇଚ୍ ମାରିଦେଲେ ଯାଇକି ପହଞ୍ଚିଗଲେ ଭଗବତ ଧାମରେ, ଏଇଠୁ ମାରିଲେ ଗୋଟେ ଲିଫ୍ଟ ଯାଇ ମାରି, ଗୋଟେ ବଟନ୍ ମାରିଦେଲେ ଯାଇକି ଭଗବତ ଧାମରେ ପହଞ୍ଚିଯିବା, ଆଉ ବାଟରେ ଗୋଟେ ହଟ୍ ନାହିଁ। ଭଗବାନ ସବୁ ନୃତ୍ୟ କରିକରି ଭଗବାନ ନାମ କୀର୍ତ୍ତନ କରିକରି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଆପଣ ସରିଲା ବେଳକୁ କୀର୍ତ୍ତନ ସରିଲା ବେଳକୁ ଆସି ବୈକୁଣ୍ଠ ଲୋକ ଭଗବତ ଧାମ, ଆରେ ଆମେ ପୃଥିବୀରେ ଥିଲେ କ'ଣ ହଉ ପହଞ୍ଚିଗଲେ, ଲିଫ୍ଟରେ ଆସି ପହଞ୍ଚିଗଲେ, ଧଡ଼କିନା ଆସି ପହଞ୍ଚିଗଲେ ଗୋଟେ ମିନିଟ। ଇଏ ହେଉଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼ ଆମର, ଗୋଟିଏ ମୁହୂର୍ତ୍ତରେ ମୁହୂର୍ତ୍ତ ସର୍ବମୃତ୍ୟୁଜ୍ୟ ଗତବାନ ଅଭୟ ହରିଂ। ସୁଖଦେବ ଗୋସ୍ୱାମୀ ପ୍ରଥମେ କହିଲେ ଏ ଭାଗବତ ଆମର ହେଉଛି ଗିନିସ୍ ବୁକ୍ ଅଫ୍ ରେକର୍ଡ଼, ଖଟୁଆଙ୍କ ନାମ ରାଜସେ ଖଟୁଆଙ୍କ ରାଜା ଜାଣିଲେ ଗୋଟିଏ ମୁହୂର୍ତ୍ତ ଅଛି 48 ମିନିଟ୍, 48 ମିନିଟ୍ରେ ଯାଇ ପହଞ୍ଚିଗଲେ ଭଗବତ ଧାମ ପହଞ୍ଚିଗଲେ, ଅଯୋଧ୍ୟା ଲୋକରେ ପହଞ୍ଚିଗଲେ। ଦେବତାମାନେ ଅନେକ କାଭା ହେଇକି ବଞ୍ଚ କରୁଛନ୍ତି, ଆରେ ଇଏ କ'ଣ ଏତେ ବଡ଼ ଦାନ ରହିଛି, ଏତେ ସୁନ୍ଦର ଏତେ ସ୍ପିଡିୟସ୍ ରହିଛି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସୋ ସୃଜତି ଇତି, ସୃଜତି ଯେଉଁ କୁହାଗଲା ସୃଜତି ଅବତି ହନ୍ତ୍ୟତି ହନ୍ତି, ଏଇ ଜିନିଷଟା ମୁଁ କିଛି କିଛି ନେଇଛି, ମୁଁ ସବୁଗୁଡ଼ା ବୁଝିପାରେନି, ଯେତିକି ବୁଝିଛି ସେତିକି ଲେଖୁଛି। ଏଠି ସୃଜତି କହିଲେ ସନାତନ ଗୋସ୍ୱାମୀ କହିଲେ କ'ଣ, ସୃଜତି କହିଲେ ବ୍ରହ୍ମ ରୁଦ୍ରାଦି ମୋହନାନ୍ ସ୍ୱର ସ୍ୱରଲାପାନ ସୃଜତି, ବ୍ରହ୍ମା ରୁଦ୍ର ଏମାନଙ୍କୁ ସବୁ ଏମାନେ ସବୁ ସୃଜତି ସେ ସୃଷ୍ଟି କରନ୍ତି। ଅବତି କହିଲେ ଏମାନଙ୍କୁ ସୃଜନ କରନ୍ତି, ଅବତି କହିଲେ ପାଳନ କରନ୍ତି, ଶଙ୍କଚୂଡ଼ାଦିଭ୍ୟ ବ୍ରଜାଙ୍ଗନାଧୀନ ସୃଜତି ଅବତି, ଅବତି ମାନେ ପାଳନ କରନ୍ତି, ଭକ୍ତମାନଙ୍କୁ ପାଳନ କରନ୍ତି। ଏବଂ ହନ୍ତି କାହାକୁ କରନ୍ତି, ସରି ଏଠି ବ୍ରଜାଙ୍ଗନାଦିନ କ'ଣ ଅବତି ବ୍ରଜାଙ୍ଗନା ଇତ୍ୟାଦି ଭକ୍ତମାନଙ୍କୁ ଭଗବାନ ପାଳନ କରନ୍ତି, ତାଙ୍କୁ ବହୁତ ବହୁତ ସ୍ନେହରେ ପାଳନ କରନ୍ତି, ବହୁତ ସ୍ନେହରେ ପାଳନ କରନ୍ତି। ରାଜା ରାଜାଙ୍କର ଯେଉଁ ନିୟମ ରହିଛି ପ୍ରଜାମାନଙ୍କ ପାଇଁ ରହିଛି, କିନ୍ତୁ ରାଜପୁତ୍ର ପାଇଁ ସେ ନିୟମ ଲାଗୁ ହେବ ନାହିଁ, ତାଙ୍କର ଅଲଗା ସ୍ପେଶାଲ ନିୟମ। ତେଣୁ ସେହିଭଳି ଭାବରେ ହନ୍ତି ଶଙ୍କଚୂଡ଼ାଧୀନ ଶଙ୍କଚୂଡ଼ା ଇତ୍ୟାଦି ଯେଉଁମାନେ ଭଗବାନଙ୍କୁ ବିରୋଧ କାର୍ଯ୍ୟ କରନ୍ତି ତାଙ୍କୁ ସବୁ ହତ୍ୟା କରନ୍ତି। ଯଦ୍ୱା ସୃଜତି ବତ୍ସ ବତ୍ସପାଳନ ବା ବତ୍ସ ବତ୍ସପାଳନ ମଧ୍ୟ ସୃଷ୍ଟି କରନ୍ତି, ସିଏ ବତ୍ସ ଗୋବତ୍ସ ଇତ୍ୟାଦି ଗାଭୀମାନଙ୍କୁ ସୃଷ୍ଟି କରନ୍ତି, ଗୋପାଳମାନଙ୍କୁ ମଧ୍ୟ ସୃଷ୍ଟି କରନ୍ତି। ଅବତି କହିଲେ ତାନେବ ବତ୍ସ ବତ୍ସର ପର୍ଯ୍ୟନ୍ତମ ଅବତି, ଭଗବାନ ନିଜେ ବତ୍ସା ହୋଇକି ମଧ୍ୟ ରହିଥିଲେ, ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ଲୀଳା କରିଥିଲେ। ହନ୍ତି ତାଦେବ ସଙ୍ଗରତି ଅନ୍ତର୍ଧା ପ୍ରୟତି, ନିଜକୁ ଅନ୍ତର୍ଧ୍ୟାନ କରିଦେବେ ଭଗବାନ କରିଦେବେ। ଏଇଭଳି ଭାବରେ ଏସବୁ ଲୀଳାଟି ରହିଛି, ଆମର କଥାକୁ ବିଶ୍ରାମ ଦେବା ସମୟ ହୋଇଗଲା, ଆଉ ଅଛି ତଥା 2 ମିନିଟ୍, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଗାଇ ଗୋପ୍ରମାନନ୍ଦୀ। ଜୟ ଶ୍ରୀ ରଘୁନନ୍ଦନ ଫେସବୁକ୍ କି ଜୟ ଜୟ ଇସ୍କନ୍ ବିଜୟ।